নমো ভগবতে বাসুদেবায়। শ্রীমদ ভাগবতম দশম স্কন্ধ ২৬তম অধ্যায়। আমি অন্তিম দিকক যাচ্ছি, অধ্যায়ের অন্তিম শ্লোক গুড়ি আলোচনা হচ্ছেন। গরকাচার্যঙ্কর বচনকু নন্দ মহারাজ পূর্ণ বিশ্বাসর সহ এবং মহাত্মা বাণীঙ্কু যেভাবে আদর করে যেভাবে হৃদয়ের স্বতন্ত্র স্থান দিয়ে যেভাবে কীর্তন করা যায়, যে ভগবানঙ্কু বাণীর পূজাকু কুহাযায়, বাণীর আমি পূজক, প্রভুঙ্কর বাণীর আমি পূজা করছে। ভাগবতরে যেমন আমি বক্তা কে নুহতি, আমাকে বক্তা বলে কুচার, কিন্তু আমি বাণীর উপাসক, নিত্য বাণী ভগবানঙ্কর বাণী অবতার, এ বাণীর পূজা, সাধুঙ্কর বাণীর পূজা, আচার্যঙ্কর বাণীর পূজা, ভগবানঙ্কর বাণীর পূজা উপাসনা। কারণ এই যে বাণী প্রভুঙ্কর, যে বাণী আচার্যঙ্কর, যে বাণী এ জীবর হৃদয় ভিতরে কেবল যদি গোটিয়ে জীব নিষ্কপট হয়ে তাকে অন্তর ভিতরকে নিয়ে কেবল তার গোটে সুযোগ রয়েছে, সে তার সংস্কারর পরিবর্তন আসব। সত চেষ্টা করি, শত শতবার অভ্যাস করি, শত শতবার সংকল্প করি, জীবনরে যাহা করি ন হুয়ে, কেবল সাধু গুরু বৈষ্ণব আচার্যঙ্কর ভগবানঙ্কর যে বাণীর প্রকৃত উপাসনার, হৃদয়ের প্রকৃত উপাসনার, সেপাই ভাগবতর মহিমার অছি আদ্রুত শ্রুত্বা নিপঠিত ধ্যাত আদ্রুত বা অনুমোদিত সত্য পুনাতি সদ্ধর্ম দেব বিশ্বদ্রোহী। ভাগবতর যে মহিমা কুচার, ভাগবত কন এই বাণীর, আমি বাণীর উপাসক, প্রথমে গুরুবাণীর উপাসক হওয়া পড়ব, সেপাই কুহযাই গুরুমুখ পদ্ম বাক্য চিতে এতে করি আজ্ঞা। জীবনের তো বহুত কিছু অছি শিখিবার, কিন্তু কতটি যা সরল আউ সট ফর্মুলা ইংলিশে যা কুযায়, সে ফর্মুলা বা সেই সূত্র গুড়ি আমি ধরিয়া পড়ব, কতটি জিনিস আমি নকি পারলে বি হৃদয়ের তার স্বতন্ত্র স্থানরে তাকে রক্ষা পড়ব। তা ভিতরে প্রথম হচ্ছে বাণীর উপাসনা, গুরুবাণীর উপাসনা, গুরুবাক্য সবুড় মহত্ব, এটা কন ঠাউ ঠক হচ্ছে বন্ধ করে না জাঁপার নাই, সাউন্ডটা ইকো দিয়ে না কন বন্ধ করে দেব, কেউটা ঠাউ ঠক হচ্ছে গোটে বাণীর উপাসনা, গুরুঙ্কর বাণীর উপাসনা, ভগবানঙ্কর বাণীর উপাসনা। বাণীর যদি মহত্ব আমি বুঝি না পারলে আমার সংস্কার কেমন আসি, মানে বহু চেষ্টা কলা পরে যেটা নহিপারে সেটা কেবল এই আদ্রুত, এই কথা আমি বুঝলি ভাগবত বাণীর শ্রুত অনুপটিত ধ্যাত আদ্রুত বা অনুমোদিত সদ্য পুনাতে সদ্ধর্মম দেব দেব বিশ্বদ্রোহী। এই ভাগবত ধর্ম এতে মহান, ভাগবত ধর্মের নারদ বসুদেব প্রসঙ্গ যে চালছি, শ্রুত অনুপটিত ধ্যাত যে শুণুছি ভাগবত বাণী, যে গুরুঙ্কর বাণী, ভাগবতঙ্কর বাণী, এ ভাগবত সম্বন্ধে কুযাচ্ছে আচার্যঙ্কর বাণী শ্রুত শ্রবণ করা অনুপঠিত, যে পাঠ করছি বারবার পড়ুছি, শ্রুত অনুপঠিত ধ্যাত যে সে বাণীকে চিন্তন করুছি আউ অনুমোদিত, সে কিছু করিপারুনি, সে বাণীকে অনুমোদন করুছি, হ এইভাবে কথা হওয়া দরকার, এইভাবে ভাগবত পারায়ণ হওয়া দরকার বা ভাগবত কথা হওয়া দরকার। আদ্রুত জন আদর করছি আর জন অনুমোদন করছি, সত্য পুনাতি সদ্ধর্মম, সত্য পুনাতি বাণী উপাসনার ব্যক্তির সত্য পবিত্রতা আসে, সত্য পুনাতি, কাহিকি সত্য পুনাতি না সদ্ধর্মম দেব বিশ্বদ্রোহী, কাহার পবিত্র হয়ে যায়, কাহা পবিত্র করে দিয়ে সত্য দেবতা সমগ্র বিশ্বর দ্রোহী হইলে বি তাকে পবিত্র করে দেবে বাণী সংস্কার, জীবনের যে সংস্কার পরিবর্তন আসব তা আমার কর্মফল আমি কম করে পাই, গোটে জীবক যেতে বুঝেলে বি বা যেতে যা কলে তার তো কর্ম হিসাবে কাল কর্ম হিসাবে পরমাত্মা দেবে তা ফলটাকে, ফলটাকে ভোগিয়া কাল আসি পৌঁছ, গোটে জীবনের যেতে প্রকার তার জীবন লাইফে যে জিনিস আসছে ତାର ପୂର୍ବର କର୍ମଟା ଅଛି ନା, ଅନଏକ୍ସପେକ୍ଟେଡଲି ଯାହା କୁହାଯାଏ ଆକସ୍ମିକ ଭାବରେ ଗୋଟେ ଆସିକି ପହଞ୍ଚିବ, ସେଟା କାଳ ଦ୍ୱାରା ପ୍ରେରିତ ହେଇଥିବ, ସେଇ କାଳରେ ସେଟା ହବ, ଆଉ ପରମାତ୍ମା ସେଟାକୁ ପ୍ରେରଣ କରିଥିବେ, କାଳ ଦ୍ୱାରା ଆମେ ଭୋଗିବା ସୁଖ ଦୁଃଖ, ସେଟା କେବେ ଚେଞ୍ଜ ହେଇପାରିବନି। ସଂସ୍କାରଟା ଗୋଟେ ଯୋଉ ପରିବର୍ତ୍ତନ ହବାଟା ଗୋଟେ ବଡ ସ୍ୱଭାବଟା ରହେ ସେମିତି। କିନ୍ତୁ ଯୋଉ ପୁନାତି କହୁଛନ୍ତି, ସଦ୍ୟ ପୁନାତି ସଦ୍ଧର୍ମ ଦେବ ବିଶ୍ୱ ଦ୍ରୋହ ବି, ସମଗ୍ର ବିଶ୍ୱର ଯେ ଦ୍ରୋହୀ, ସମସ୍ତ ଦେବତାଙ୍କର ଯେ ଦ୍ରୋହୀ, ତାଙ୍କର ବି ସଂସ୍କାର ପରିବର୍ତ୍ତନ ହେଇଯାଏ ଏଇ ଭାଗବତ ଶ୍ରବଣ କଲେ। ସେ କହୁଛନ୍ତି ସଦ୍ୟ ପୁନାତି, କାହିଁକି ନା ସଦ୍ଧର୍ମ, ଏ ସଦ୍ଧର୍ମ ସେଥିପାଇଁ ଆମେ ବାଣୀର ଉପାସକ, ହରିଗୁରୁ ବୈଷ୍ଣବ ଭାଗବତର ବାଣୀକୁ ଯଦି ଆମ ହୃଦୟରେ ଆମକୁ ଆନନ୍ଦ ଲାଗୁନି, ଆମକୁ ନାମ କରିପାରିବେ କି କରିପାରିବେ, ସେଥିପାଇଁ ଶ୍ରବଣକୁ ଆଗେ ରଖାଗଲା। ଆମେ ବାଣୀର ଉପାସକ, ତାପରେ କୀର୍ତ୍ତନର ଉପାସକ, ପରେ ଶ୍ରବଣଟାକୁ ପ୍ରଥମେ ରଖାଗଲା ନା, ଶ୍ରବଣ ପରେ କୀର୍ତ୍ତନ। ଶ୍ରବଣ ସୁସ୍ଥ ନହେଲେ କୀର୍ତ୍ତନ ହେଇପାରିବନି, କଥା କୀର୍ତ୍ତନ ହଉ ନାମ କୀର୍ତ୍ତନ ହଉ ଅନର୍ଥ। ଯେମିତି ଭକ୍ତ ଠାକୁର ଲେଖିଲେ ନା, ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ ଗାଇରେ, ଭୋଗ ଛାଡ଼, ମୁଖ୍ୟ ଛାଡ଼, ସବୁ ବାଞ୍ଛାକୁ ଛାଡ଼ି ହରିନାମ କର। ଜୀବ ହୃଦୟରେ ସେଟା ଅଛି, ସେ ହରିନାମ କଲେ ସେ ଯିବ ନା, ସେଟା ଭୋଗ ମୁଖ୍ୟ ଯୋଉ ବାଞ୍ଛାଟା ରହିଛି ସେଟା ହରିନାମ କରିଗଲେ କରିଲେ ଯିବ ନା, ଆଗେ ଛାଡ଼ିକି ଆମେ ହରିନାମ କରିବା, ଯେ ପ୍ରଶ୍ନ କରାଯିବ। ଜୀବ ହୃଦୟ ତ ଭୋଗ ମୁଖ୍ୟ ବାଞ୍ଛାଟା ଯାଇପାରିବେନି, କିନ୍ତୁ ସେ ଲେଖିଦେଉଛନ୍ତି ନା, ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ ଗାଈରେ, ତ ଭୋଗ ମୁଖ୍ୟ ବାଞ୍ଛା ଛାଡ଼। ଜୀବ ଛାଡ଼ିବ କେମିତି, ଜୀବର ତାର ସଂସ୍କାରଟା ରହିଛି ନା ପୂର୍ବରୁ, ସେଥିପାଇଁ ପ୍ରଥମେ ଆମେ ଶ୍ରବଣ କରୁଛେ, ବାଣୀର ଉପାସନା କରୁଛେ, ଏ ତାର ଭାଗବତର କୃପା, ଶାସ୍ତ୍ରର କୃପା ଅଛନ୍ତି ନା ଆମକୁ, ଭାଗବତଙ୍କ ଶାସ୍ତ୍ର କୃପା, ବହୁତ ଏଇ କୃପାର ବୀଜଟା ଆମ ଉପରେ ପଡି ପଡି ଗୋଟେ ହଉଛି ନା, ବହୁତ ଆମକୁ ଗୋଟେ ଜୀବନର ସଂଗ୍ରାମ ନା, ଗୋଟେ ଛୋଟିଆ କାମ ନା କଣ, ଜୀବନର ଗୋଟେ ବହୁତ ବଡ, କାରଣ ଆମେ ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ ତୁମେ ଶୁଣିଥିବ, ଆମ୍ଳଚୂଳ ପରିବର୍ତ୍ତନ କରିବା ପାଇଁ ଆମେ ଚାହୁଁଛେ, ଆମ ରାସ୍ତାରେ କଣ ଆମ୍ଳଚୂଳ ପରିବର୍ତ୍ତନ, ଆମେ ଗୋଟେ ପ୍ରିପେୟାର ହଉଛେ। ଆଉ ଯେମିତି ତୁମେ ଦେଖିଛ ସ୍କୁଲରେ ଏନ୍ସିସି ଗୋଟେ ଥିଲା ନା, ଏନ୍ସିସି କଣ ଦେଖ, ସେଇ ପିଲା ସେତେବେଳେ ଏନ୍ସିସି ନିଅନ୍ତି ନା କଣ ଗୋଟେ ନିଅନ୍ତି ନା, ତାଙ୍କ ଗୋଟେ ଥାଏ, ମୁଁ ଏନ୍ସିସି ନେଇଛି, ଆମ ବେଳେ ବି ଥିଲା ସ୍କାଉଟ୍ ବଏଜ୍, ହଁ ସ୍କାଉଟ୍ ବଏଜ୍, ସେ ପିଲା ଦେଖିବେ ତାଙ୍କ ଡ୍ରେସ୍, ତାଙ୍କର ସେଇ ପିଲା ସ୍କୁଲ ଡ୍ରେସ୍ ପିନ୍ଧୁଥିବେ, କିନ୍ତୁ ସେତେବେଳେ ସ୍କାଉଟ୍ ହେଇଯିବେ, ତାଙ୍କ ଦେଖ ତାଙ୍କ ଡ୍ରେସ୍ କେମିତିକା, ତାଙ୍କ ଥା ସେ କେମିତିକା ପ୍ୟାରେଡ୍ କରୁଛନ୍ତି, ସେ ଗୋଟେ ବ୍ୟକ୍ତି ଚେଞ୍ଜେସ୍ ହେଉଛି, ତାର ତା ସେଇ ପିରିୟଡ୍ରେ ସେଇ କାର୍ଯ୍ୟଟା ତାର ଗୋଟେ ଅଲଗା ଜିନିଷ। ସ୍କାଉଟ୍ ପିଲାମାନେ ତାର ସେଠି ଗୋଟେ ସେଠି ହସ ଖୁସି ଦେଖିନ, ସେ କେମିତି ପୁରା ଯବାନ ଭଳିଆ କାମ କରୁଛନ୍ତି, ତା ତ ସେଟା ଗୋଟେ ମାନେ ମୁଁ ଉଦାହରଣ ଦେଇଗଲି, ଯେମିତି ସେ ଗୋଟେ ଚେଞ୍ଜେସ୍, ସେ ସେଇ ପିଲା ପାଠ ପଢୁଥିଲା, କିନ୍ତୁ ବର୍ତ୍ତମାନ ଥିଲା ସ୍କାଉଟ୍ କାମ କରୁଛି, ସେ ଆଉ ଗୋଟେ ଡ୍ୟୁଟି କରୁଛି ନା, ତାକୁ ସେଇ ହିସାବରେ କାମ କରିବାକୁ ପଡିବ। ସେଗୁଡ଼ା ଆମର କଣ, ଆମର ଗୋଟେ ଆମ୍ଳଚୂଳ ପରିବର୍ତ୍ତନ ଆବଶ୍ୟକ ରହିଛି, ଆମର ଯୋଉ କୁସଂସ୍କାର ସବୁ ରହିଛି ଏଟା ତ ଆମେ କାହାକୁ ଦୋଷ ବି ଦେଇପାରିବାନି, ଆମକୁ ତ ମୁଁ ସବୁବେଳେ ସେ ଗୋଟେ ଗୋଟେ କଥା ଚିନ୍ତା କରେ, ଆମେ କଣ ପାଇଁ ବ୍ୟସ୍ତ ହେଲେ କଣ କରିପାରିବା, ଆମର ତ କର୍ମ ଏକ ରହିଲା, ତାପରେ ନା କୋଉ ପିତାମାତା ଆମକୁ ସଂସ୍କାର ଦେଇ ପଠେଇଛନ୍ତି, ମୁଁ ତ ସମସ୍ତଙ୍କୁ ସେଇ ଗୋଟେ କଥା କୁହେ ଯେ ପିତାମାତା ତାଙ୍କ ଭୋଗ ପାଇଁ ଆମକୁ ଜନ୍ମ ଦେଇଛନ୍ତି, ଆମକୁ ଉଦ୍ଧାର କରିବା ପାଇଁ ଜନ୍ମ ଦେଇନା, ଆମେ ଯୋଉ ସଂସାରରେ ସ୍ୱରଟା ଧରିକି ଆଇଲେ, ଯଦି ପିତାମାତା ଆମେ ବି ସେମିତି ପୂର୍ବକର୍ମ କରିଥାନ୍ତି ତାହେଲେ ଭଲ କର୍ମ କରିଥାନ୍ତି, ତାହେଲେ ସେଭଳି ପିତାମାତାଙ୍କ ପାଖରେ ଆମେ ଜନ୍ମ ନେଇଥାନ୍ତି। ପୁଣି ବିଚାର କରିବାକୁ ପଡ଼ିବ, ଭକ୍ତିପଥକୁ ଆମେ ଆସିଛେ ମାନେ ଆମର କିଛି ସ୍ୱୀକୃତି ଅଛି, କିନ୍ତୁ ଆମେ ଯେଉଁଟା ଏକ୍ସପେକ୍ଟେସନ କରୁଛେ ବା ଯେଉଁଟା ଆଶା କରୁଛେ ସେତେ ପରିମାଣ ନ ହେଇପାରେ, କିନ୍ତୁ ସେଇଟା ବର୍ତ୍ତମାନ ଜନ୍ମରେ କରିବାକୁ ପଡ଼ିବ। ଆଶାଟା ଆମେ କରିଦେଲେ ଯେ ଆମେ ହେଇଯିବ ସେଟା ହବନି, ସେଟା ବର୍ତ୍ତମାନ କମାଅ, ଗରିବଟା ସେ ଅଛି, ତା ବାପାର କିଛି ନାହିଁ, ଧନ ସମ୍ପତ୍ତି ନାହିଁ, ସେ ନିଜେ କମେଇ କଷ୍ଟ କରି ଜମି ବାଡ଼ି ବ୍ୟାଙ୍କ ବାଲାନ୍ସ ରଖୁଛି ନା, ତା ବାପାର କିଛି ରଖି ନାହିଁ, ନାହିଁ ନା, ତାର ବାପାର ଅଛି, ସେ ତାର ଯାହାର କଲା ଏକ୍ସଟ୍ରା କଲା, ଆମର କଣ ବର୍ତ୍ତମାନ ବାପାର କିଛି ନାହିଁ, ପୁଅକୁ ସବୁ କରିବାକୁ ପଡିବ, ସେଟା ପୂର୍ବର ସ୍ୱୀକୃତିଟା କମ୍ ଥିଲା, ଆମକୁ ସବୁ ବହୁତ ସଂଗ୍ରାମ ଟିକେ କରିବାକୁ ପଡେ, କିନ୍ତୁ ଏଥିରେ ସ୍ୱୀକୃତିର ଆଶା ଅଛି ଭକ୍ତି ପଥରେ, ନହେଲେ କାହିଁ କହିଲ ସ୍ୱଳ୍ପମ୍ୟପେଷ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା, ଯେତେ ଜଣ ଜଣେ ପ୍ରଣାମ କରୁଛି, ନାମ କରୁଛି, ଭଗବାନଙ୍କର ଚରଣାମୃତ ପାଉଛି, ପ୍ରସାଦ ପାଉଛି, ବିଫଳ ଯିବନି, କିନ୍ତୁ ଆମେ ଯେମିତି ଡିସ୍କସନ କରୁଛେ ଯେ ଆମର ଯେଉଁ ରହୁଛି ଅନ୍ତିମ ଲକ୍ଷ୍ୟଟା ପ୍ରେମ ଶୁଦ୍ଧ ଭକ୍ତି, ଏ ଜନ୍ମରେ ନ ମିଳିପାରେ, କେତେ ଜନ୍ମ ଲାଗିବ, ସେଥିପାଇଁ କିଛି ଅସୁବିଧା ନାହିଁ, କିନ୍ତୁ ଯେଉଁମାନେ ଏ ଜନ୍ମରେ କମ୍ପ୍ଲିଟ୍ କରିବା ପାଇଁ ଚାହୁଁଛନ୍ତି, ପ୍ରଭୁପାଦ ଗୁରୁଦେବ କୁହନ୍ତୁ ଆଉ ଡିଲେ କରନି, କାରଣ ଏଇ ଜନ୍ମରେ ଆମେ ଦେଖୁଛେ ଆମର କେତେ ବଡ଼ ଚେଞ୍ଜେସ୍ ଆସୁଛି, ପୁଣି ନେକ୍ସଟ ଲାଇଫ୍ଟା କ'ଣ ହବ ଆମର କର୍ମ ହିସାବରେ, ପୁଣି ସେଠି କିନ୍ତୁ ନିରାଶ ହେବାର ବି ନାହିଁ। ସେ ଯେଉଁ କହିଥିଲେ ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ ଗାଏରେ, ଆରେ ଭୋଗ ମୁଖ୍ୟ ବାଞ୍ଛାରେ ଛାଡ଼ିବା କେମିତି? ହରିନାମ ତ କଲେ ବି ବହୁ ବର୍ଷ ନାମ ଶ୍ରବଣ କୀର୍ତ୍ତନ କଲେ ବି ସେ ବାଞ୍ଛାଟା ରହୁଛି ନା। ସେଥିପାଇଁ ଆମକୁ ସବୁ ସ୍ତ୍ରୀଙ୍କର କୃପା ଭିକ୍ଷୁ ହେବାକୁ ପଡ଼ିବ। ଆମେ କ'ଣ ଏଇ ଯେଉଁ ବାଣୀ ଶୁଣୁଛେ, ବାଣୀର ଆଦର, ଆଉ ଭାଗବତ ବାଣୀ ଆମେ ବକ୍ତାକୁ ଦେଖିବାନି, ଯଦିଓ ବକ୍ତାର ଯୋଗ୍ୟତା ରହିଛି ସବୁ କିଛି ରହିଛି, କିନ୍ତୁ ବାଣୀ କାହାର? ଭାଗବତଙ୍କର ବାଣୀ। ଆସି ବକ୍ତାଙ୍କର ଯେତେବେଳେ ଯୋଗ୍ୟତା ଦିଆଯାଇଛି, ସେ ଭାଗବତ ଭାଗବତର ଉପାସକ ହେଇଥିବା ଦରକାର। ଏ ଯେଉଁ ବାଣୀଟା ଇଫେକ୍ଟ, ବାଣୀର ଉପାସକ ଆମେ ଯେଉଁ ଉପାସନା କରନ୍ତି, ଏଇଟା ଇଫେକ୍ଟିଭ ଯା କ'ଣ କୁହାଯାଏ, ପ୍ରଭାବଶାଳୀ ଯେଉଁ ହୁଏ। କାରଣ ଆମ ଜୀବନ ସବୁ, ଆମେ ତ ଏତେ ବଡ଼ ସାଧୁ ନୁହେଁ, ଆମେ ବି ସେଇ କୁସଂସ୍କାର ଭିତରେ ଆମର ଜନ୍ମ, ଯାହା ଗୁରୁ ବୈଷ୍ଣବଙ୍କ ଦ୍ୱାରା ପୂର୍ବ ସ୍ୱୀକୃତି ବେଳେ ଆମେ ସବୁ ଭେଟିଲୁ ଗୁରୁଦେବଙ୍କୁ, ଆମେ କିଛି ବୁଝିପାରୁନା। ସତ କଥା ଯଦି କହିବାକୁ ଯାଏ, ବର୍ତ୍ତମାନ 99% ଯାହା ବୁଝି ହେଉଛି, 100% ବୁଝି ହେଉଛି, ସେତେବେଳେ କିଛି ଆମେ ନୂଆ, ତୁମର ବେଳେ ସବୁ ନୂଆ ଭକ୍ତ ଥିଲୁ ନା, ଘର ଛାଡ଼ିକି ଆସିଥିଲୁ ବହୁତ, ଆଉ ସେତେବେଳେ ଆମେ ଏମିତି ବହୁତ ଉତ୍ସାହ ସେବା କରିବା ପାଇଁ, ଯାହା ଖାଲି ମନ୍ଦିର ସେବା, ଆଉ କ'ଣ କ୍ଲାସ କ'ଣ, ସେ କ୍ଲାସ କ'ଣ ବୁଝିବୁ? ଆମେ ଏକାଥର ଆଇଲା ବେଳକୁ ଗୁରୁଦେବ କହୁଛନ୍ତି ଏକାଥର ନବମ ସ୍କନ୍ଦ, ଏ ସ୍କନ୍ଦ କ'ଣ ଆମେ ଜାଣିନୁ, ଭାଗବତ କ'ଣ ଜାଣିନୁ, କଲେଜରେ ପାଠ ପଢୁଥିଲୁ ଆମେ, କେଉଁ ଗୀତା ପଢୁଛୁ ନା ଭାଗବତ ପଢୁଛୁ, ଆଉ ଗୁରୁଦେବ ଶ୍ଳୋକ ପଢିବେ, ଖାତା କାଢ଼ିବେ, ସେ ପୁରା ସବୁ ସିଦ୍ଧାନ୍ତ ସବୁ ପଢିବେ। କିନ୍ତୁ ସେ ବାଣୀଟା ବର୍ତ୍ତମାନ ଆମ ଜୀବନକୁ ବଞ୍ଚେଇକି ରଖିଲା, ସେ ବାଣୀଟା ତ ଶୁଣିବାକୁ ପଡୁଛି, ଆରେ ଆରେ ଏଇଟା ଏତେ ବଡ଼ କଥା, ବାଣୀଟା କେବେ ବୃଥା ଯିବନି ନା, ଭାଗବତ ବାଣୀ ଶୁଦ୍ଧ। ଭାଗବତର ଯେ ଉପାସକ, ଦୁଇ ଭାଗବତ, ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତର ଉପାସକ, ତାଙ୍କର ଯେଉଁ ବାଣୀ, ତାଙ୍କର ଯେ ଉପାସନା ଶିଖିଛନ୍ତି, ତାଙ୍କୁ ଯେ ଆଦର କରୁଛନ୍ତି, ତାଙ୍କୁ ମହତ୍ତ୍ୱ ବୁଦ୍ଧି କରୁଛନ୍ତି, ତାଙ୍କର ବାଣୀର କୃପା ରହିଛି, ସେଟା ଭାଗବତ ବାଣୀଟା ତାଙ୍କ ପାଖରେ ଆସିଲା। ଭାଗବତ ବାଣୀ କ'ଣ? ସାଧୁର କୃପା ଆଉ ଭାଗବତର କୃପା, ଦୁଇଟା, ଗ୍ରନ୍ଥ ଭାଗବତ ଭକ୍ତ ଭାଗବତର କୃପା ନା, ଆଉ ସେ ଦୁଇଟା କୃପା, ସେଇଟା କ'ଣ କରେ ଗୋଟେ ଜୀବର ଆଣେ ଆଗେ ଭାବଟା, ମୁଁ ଏଇଟା କରିବି। ଏ ଯେ ଭଗବାନ ମୁଖ୍ୟ ବାଞ୍ଛା ଯାଇକି ଜଣେ ହରିନାମ କରିବ, ସେଥିପାଇଁ କେତେ ପ୍ରକାର ଆଇଟମ୍କୁ ଆମେ ଧରିଛେ ଖାଲି ଚିନ୍ତା କର, ଗୋଟେ ଜିନିଷ ଧରିଛେ କି, ଗୋଟେ କାମ କରୁନି, ଏଣେ ଭଗବାନଙ୍କର ସେବା କରୁଛେ, ଏଣେ ଭଗବାନଙ୍କୁ ପ୍ରଣାମ କରୁଛେ, ଏଣେ ଭଗବାନଙ୍କ ପ୍ରସାଦ ପାଉଛେ, ଏଣେ ଭଗବାନଙ୍କ ପାଇଁ ଆସିକି ପ୍ରଭୁଙ୍କ ଦର୍ଶନ କରୁଛେ, ଗୁରୁ ପୂଜା କରୁଛେ, ଭାଗବତ ପଢୁଛେ, ଗୀତା ଶ୍ରବଣ କରୁଛେ, ବୈଷ୍ଣବ ସେବା କରୁଛେ, ଗୋମାତା ସେବା, ଏତିକି କରୁଛେ କେବଳ ଗୋଟେ ଜିନିଷ ପାଇଁ, ଗୋଟେ ଆମୂଳଚୂଳ ପରିବର୍ତ୍ତନ ମୋର କେମିତି ସଂସ୍କାରର ଆସୁ। କାରଣ ଶରୀର ମିଳିଛି ମାନେ କ'ଣ, ଆମର କିଛି ଖରାପ କର୍ମ ଅଛି ନା, ଶରୀର କାହିଁକି ମିଳିଲା, ସେ କାହିଁକି ଲେଖିଲେ ଶରୀର ଅବିଦ୍ୟା ଜାଲ, କାହିଁକି ଲେଖିଲେ, ଆମେ ତ ଆଉ ଶୁଦ୍ଧ ବକ୍ତା ନୁହନ୍ତି। ତେଣୁ ଏଇ ଯେଉଁ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି, ଏଇଟା କେବଳ ଏଇ ବାଣୀ ଉପାସନା, ଏଥିପାଇଁ ଏଇ ଯେଉଁ ଭଗବାନଙ୍କର କଥା ଶ୍ରବଣ କରନ୍ତି, ଶ୍ରବଣରୁ ଆରମ୍ଭ ହୁଏ। ଗୁରୁଦେବ କହନ୍ତି ସେ ହେଉଛି ଶ୍ରେଷ୍ଠ, ସର୍ବଶ୍ରେଷ୍ଠ ଏବଂ ଯାହା କହନ୍ତି ମୋଷ୍ଟ ଇମ୍ପୋର୍ଟାଣ୍ଟ, ସବୁଠୁ ଗୁରୁତ୍ୱ ଆଉ ଇଏ ହେଉଛି ଅଙ୍ଗ, ପ୍ରଥମ ଭକ୍ତି ଜୀବନରେ ସର୍ବଶ୍ରେଷ୍ଠ ଜିନିଷ ଯେତେ ଅଙ୍ଗ ଅଛି, ତା ଭିତରେ ଶ୍ରବଣ ହେଉଛି ପ୍ରଥମ, ଏଇଟା ଆଉ ଏଇଟା ଆବଶ୍ୟକ ପ୍ରଥମେ ବାଣୀର ଉପାସନା, ଯେ ବାଣୀର ଉପାସନା ସେ ଶ୍ରବଣ ଯେ ଜାଣିପାରିଲା ନା, ତାକୁ ଆଗେଇବାଟା ବହୁତ କଷ୍ଟ ହବ, କାରଣ ତାର ଯେଉଁ ପୂର୍ବ ସଂସ୍କାରଟା ତାକୁ କ'ଣ କରିବ, ତାକୁ ସଂକଳ୍ପ ଶକ୍ତି ଆଣିବା ପାଇଁ ଦେବ ନାହିଁ। ଆଜି ଯଦି ସଂକଳ୍ପ ଶକ୍ତି ନ ଆଣିପାରେ, ସେ କରିବାଟା କ'ଣ, ଆଜି ଗୋଟେ ମନ ହଉଥିବ, କାଲି ଗୋଟେ ପୁଣି ଆଉ ଗୋଟେ ଡିଟର୍ମିନେସନ ପାୱାର ଭାଙ୍ଗି ଯାଉଥିବ। ଆମେ ପରିବର୍ତ୍ତନ ଚାହୁଁଛେ ନା, ଆମେ ବାଣୀର ଉପାସନା କରୁଛେ, ଏ ବାଣୀରେ କ'ଣ ନାଇଁ, ଗ୍ରନ୍ଥ ଭାଗବତ ଭକ୍ତ ଭାଗବତଙ୍କୁ ଆଶ୍ରୟ କରିକି ଯେଉଁମାନେ କଥା କହୁଛନ୍ତି, ତାଙ୍କ କଥାକୁ ଶ୍ରବଣ କଲେ, ଆଦର କଲେ, ସେଇ କର୍ଣ୍ଣଟା, ସେଇ ବଚନଟା ଆମକୁ ଶକ୍ତି ଦିଅନ୍ତି, ସଂକଳ୍ପ ଶକ୍ତି, ଭରସା ଦିଅନ୍ତି। ଏ ଗୁରୁଦେବଙ୍କ କଥା ଆମେ ଶୁଣୁଥିଲୁ, ସେତେବେଳେ କ'ଣ ବୁଝିପାରୁଥିଲୁ, କିଛି ସବୁ ବୁଝି ହୁଏନି। ମୁଁ ଥରେ ମୋର ମନ ଲଜି, ମୁଁ ଥରେ ଗଲି, ମୋତେ ଦିଆହେଇଥିଲା ସେ ଗୁଣ୍ଡିଚା ମନ୍ଦିରରେ, ମୁଁ ସଂକୀର୍ତ୍ତନ ଲିଡର ଥିଲି ଗୁଣ୍ଡିଚା ମନ୍ଦିରରେ, ଗୁରୁଦେବଙ୍କ ବ୍ଲାକବୋର୍ଡରେ ଲେଖା ହବ, ଗୁରୁଦେବଙ୍କୁ ପଚାରିକି ଲେଖା ହବ ଆଜି କ'ଣ କ୍ଲାସ ହବ, କେଉଁ ଟପିକଟା ଗୁରୁଦେବ କହେ, ଆମେ ଗୁରୁଦେବଙ୍କୁ କିଏ ଡରିକି ଯାଉନା, କେବଳ ସେଥିପାଇଁ ଗୋଟେ ସୁଯୋଗ ମିଳିଲା ଯିବା ପାଇଁ ଗୁରୁଦେବ ରୁମ୍କୁ, ଯାଇ ପ୍ରଣାମ କଲୁ। ଗୁରୁଦେବ ପଚାରିଲେ ମୋତେ, ପ୍ରେସିଡେଣ୍ଟ କହିଛନ୍ତି ଆଜ୍ଞା କ'ଣ ଆଜି ଆପଣ କହିବେ ସେଟା ଲେଖିବି, ମୋର ଦାୟିତ୍ୱ ଅଛି, ହଉ ଯାଅ, ମୁଁ ଆଜି ଉଦ୍ଧବ ସନ୍ଦେଶ କହିବି। ଆମେ ଲେଖିଥିଲୁ ଉଦ୍ଧବ ସନ୍ଦେଶ, ଲୋକ ବସିବେ କେତେ, 400-500 ଲୋକ, ବାବା କ'ଣ କହିବେ, ବସିବେ ଲୋକ, ଗୁରୁଦେବ କେଉଁ ଲୋକ କହୁନାହାନ୍ତି, ସିଧା ଉଦ୍ଧବ ସନ୍ଦେଶ ମାନେ ସିଧା ଖାତା କାଢ଼ିବେ। ସେ ପୁରା ଯେଉଁ ଉଦ୍ଧବ ସନ୍ଦେଶ ଯେଉଁ ଲେକ୍ଚର ଅଛି ପୁରା ହାୟର ଟପିକ, ଉଦ୍ଧବ ରଜ ଭୂମିକି ଯାଉଛନ୍ତି କ'ଣ, ସେ କାହାକୁ ଯାଆନ୍ତିନି, ଶିଶୁବାଣୀ କହି ଆମେ ଖାଲି ଭଗବାନ ଡାକୁ। ମୁଁ ଆରେ କେମିତି ଗୁରୁଦେବ ଖାଲି ଏ ଖାତାକୁ ନ ଆନାନ୍ତୁ, କାରଣ ଖାତା ଗୁରୁଦେବ ଅନେକ ମାନେ ସେ ଖାଲି ତତ୍ତ୍ୱ ବସିକି ସବୁ ଗୁରୁଦେବ ରଚନା କରି ସବୁ ସବୁ କଲେ, ହଉ ତାଙ୍କ ଯେଉଁ ବୈଷ୍ଣବ ପରିଭାଷାରେ ସବୁ ରଚନା କରେ, ଖାତାକୁ ମାନେ ତତ୍ତ୍ୱ ସବୁ ଜିନିଷଟା। ଆଉ ଲୋକମାନେ କ'ଣ ବୁଝୁଛନ୍ତି, ଲୋକମାନେ ଉଠି ପଳାଉଛନ୍ତି, ସେ ବୁଝିପାରିବେନି ନା କିଛି, ଗୁରୁଦେବ ସେଥିରେ କେତେ ଡିଷ୍ଟର୍ବ ନୁହେଁ। ଆଉ ସେଇ ବଚନଟା ଆମେ ସେତେବେଳେ ବି ଶୁଣୁଥିଲୁ, ଆମ ମୁଣ୍ଡରେ କ'ଣ ବସିବ, କେଉଁ ପ୍ରେମ ସ୍ଥିତି କଥା ସେ ବର୍ତ୍ତମାନ ସେଇଟା ସବୁ ବୁଝୁଛୁ। ଆରେ ଇଏ ହିଁ ହେଉଛି କେମିତି ଆସେଟ, ବାଣୀର ଉପାସନା ଆମକୁ ଶିଖିବାକୁ ପଡ଼ିବ। ଯେଉଁମାନେ ବାଣୀର ଉପାସନା କର ଉପାସକ ସେମାନଙ୍କ ଜୀବନରେ ପରିବର୍ତ୍ତନ ହୁଏ, କାରଣ ଗୋଟିଏ ଜିନିଷ ନୁହେଁ ତ ଆମେ ବାରବାର ବାରବାର ସବୁବେଳେ ଶୁଣିବାକୁ ପଡ଼ୁଛି ସେମାନେ। ସେଥିପାଇଁ କ'ଣ କୁହା ନିତ୍ୟ ଭାଗବତ, ଏଇଟା ଦୁଇଟା ଜାଗା ଲାଗିବ, ନିତ୍ୟ ଭାଗବତ ସେଇଟା ଦୁଇଟା ଜାଗା ଲାଗିବ ନା। ଆଉ ଏଠି ଭାଗବତ କଥା କହିଯାଉଛି, ସେଇଟା ନିତ୍ୟ ଭାଗ ଗ୍ରନ୍ଥ ଭାଗବତ ଆଉ ଭକ୍ତ ଦୁଇଟା ଯାକ ସେବା କରିବା। ଗୋଟେ ଜୀବର ଯେଉଁ ସଂସ୍କାର ରହେ, ଯେମିତି ଉପମାନ୍ୟ ଚରିତ ଆମେ ଶ୍ରବଣ କରୁଛେ ଗୋଟେ ଜିନିଷ, ତାକୁ ଉପମାନ୍ୟ ଚରିତ ଆମେ ଶୁଣୁଥିଲୁ, ତାର ରିଆଲାଇଜେସନଟା ପାଇଁ କେବଳ ସେ ଗୋଟେ ପଏଣ୍ଟକୁ ଯିବ, ସେ ତାର ଜିନିଷଟା ସେ କରି କରିକା ଚାଲୁଛି, କିନ୍ତୁ ଗୁରୁଙ୍କୁ ପଚାରୁନି ମୁଁ କ'ଣ କ'ଣ ଖାଇବି, ସେତିକି ପଚାରୁନି। କିନ୍ତୁ ସିଏ ଯାହା କରୁଛି ହେଉଛି ଏଇଟା, ମୁଁ ଯାହା କରୁଛି ଏଇଟା ହେଉଛି ଗୁରୁ ଯାହା କହିଲେ ମୁଁ ସେଇଟା ତ କରୁନି, ମୁଁ ଭଲ କାମ କରୁଛି। ଗୋଟେ ଅତି ଇଲେଭେଟେଡ୍ ଲୋକମାନଙ୍କୁ ଚିନ୍ତା କର, ସେମାନଙ୍କର ଗୋଟେ ଟିକିଏ ଭୁଲ ପାଇଁ ସେମାନଙ୍କୁ କେତେ ଅଷ୍ଟିର ଲାଇଫ୍ କରିବାକୁ ପଡ଼ୁଛି। ଆଉ ଆମର କ'ଣ ଅଛି, ଆମର ତ କିଛି ନାହିଁ, ଯାହା କୁହନ୍ତି ଗୋଟେ ସବୁଆଡ଼େ ବାଡ଼ ମେଲା ଏତେ ଆମର, କିନ୍ତୁ ଆମର ଗୋଟିଏ ଭରସା, ଏ ଗୋଟିଏ ଭରସାକୁ କାଲି ଯେମିତି ପଢ଼ୁଥିଲା ନା କଥାଟେ ପଢ଼ୁଥିଲା, ଆମର ସେ ଗୋଟିଏ ଭରସା ଆମକୁ ନିର୍ଣ୍ଣୟ କରିବାକୁ ପଡ଼ିବ, ମୁଁ କାହା ଭରସାରେ ବଞ୍ଚିବି ଜଗତରେ। ଏ ତାଙ୍କ ପ୍ରତି ତୁମେ ଭରସା ନାହିଁ ବଞ୍ଚିପାରିବନି, ଭକ୍ତି ଯୁଗରେ ମନେ ରଖ, କୃଷ୍ଣଙ୍କ ଭରସାରେ ତୁମେ ବଞ୍ଚିବାକୁ ଚେଷ୍ଟା କର ନା ପାରିବନି। ଆ କୃଷ୍ଣଙ୍କ ପ୍ରତି ବିଶ୍ୱାସ ତୁମକୁ ବଢ଼ିବାକୁ ହେଲେ ସେ ଯେଉଁ ବିଶ୍ୱାସ କଥା କହୁଛନ୍ତି ତୁମକୁ ସେଇ ବିଶ୍ୱାସ ସ୍ତରକୁ ଯିବାକୁ ପଡ଼ିବ। ସେ କାହାର ନୁହନ୍ତି, ତାଙ୍କୁ ଟିକିଏ ଅବିଶ୍ୱାସ କଲା ମାନେ ସେ ସାଙ୍ଗେ ସାଙ୍ଗେ ପଳେଇବେ ଛାଡ଼ିକି, ତାଙ୍କ ପ୍ରୀତିରେ ଟିକିଏ ବାଧା ହେଲା ମାନେ ସେ ସେଠି ରହିବେନି। ସେ ଏଭଳି, ତେଣୁ କାହା ଭରସାରେ ଆମେ ବଞ୍ଚିବା, ଯେ କେବଳ ତାଙ୍କର ଶୁଦ୍ଧ ଭକ୍ତଙ୍କର, ତାଙ୍କର ବାଣୀ ତାଙ୍କର ଭରସା, ଯିଏ ସହରା ନେଇପାରିଲା ଯିଏ ସାହାରା ନେଲା ସେ ଉତ୍ତୀର୍ଣ୍ଣ ହବ ଅବସାଗର, ନହେଲେ ହେଇପାରିବେ। ଭଜନ ଆମେ କ'ଣ କରିବା, ଗୁରୁଦେବ ତ ପୁରା କହିଦେଇଯାଇଛନ୍ତି ଆଉ ସେଇଟା ସତ କଥା, ଆଉ ଭଜନ ଗୋଟେ ଯିବ କ'ଣ କରିବ, ତାର ତ ଏଇ ଭୋଗମୋକ୍ଷ ବାଞ୍ଛା ଏଗୁଡ଼ା ସବୁ କେତେ ପ୍ରକାର ବାଞ୍ଛା ରହିଛି। ଅଇଲ ଗୀତାର କହିଲେ ନା ଭଗବାନ ସେ କଥା, ଆର୍ ତାନନ୍ତୁ ଶରଣମ ଅହମ୍ ସନ୍ଥୁ ସନ୍ଥଧି ସନ୍ଧି ଚକ୍ଷୁଷା ଭୈରକ ସ୍ମୃତି ତମ ଦେବତା ବାନ୍ଧବା ସନ୍ଥ 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 ଆତ୍ମା ଅହମ ଏ ବଚ। ସେଠି ସେ ତା ପରବର୍ତ୍ତୀ ଶ୍ଳୋକର ଗୋଟେ ଲେଖିଛନ୍ତି, ସନ୍ଥ ହେଉଛନ୍ତି ଆମର, ସାଧୁ ହେଉଛନ୍ତି ଆମର ଶରଣ, ଭଗବାନ କହୁଛନ୍ତି ଶରଣ କିଏ ଦିଅନ୍ତି, ଭଗବାନ କହିଥିଲେ ସର୍ବଧର୍ମାନ ପରିତ୍ୟାଜ ମାମେକମ୍ ଶରଣ, ସବୁ ଧର୍ମ ଗୋଟେ ଜୀବ ଛାଡ଼ିକି ଆସିକି ଭଗବାନଙ୍କର ଶରଣ ନବ, ସବୁ ଧର୍ମ ଛାଡ଼ିବ ତ ସେ ଦେହଟା ତା ରହିଲା ନା, ପୁଣି ଦେହଟା ଧର୍ମ ତାକୁ କ୍ରିଏଟ୍ ପ୍ରୋବ୍ଲେମ କ୍ରିଏଟ୍ କରୁଛି ନା, ସେ ଦେହ ଧର୍ମକୁ ଛାଡ଼ିଲେ ତ ସର୍ବଧର୍ମ ଛାଡ଼ିବ, ସେ ଦେହ ଧର୍ମଟାକୁ ଛାଡ଼ିବ କେସ୍, ସେ ଦେହ ଧର୍ମଟାକୁ ଛାଡ଼ିବ କେସ୍, ବାପାକୁ ଛାଡ଼ିଦେବା, ମାପାକୁ ମାକୁ ଛାଡ଼ିଦେବା, ଘର ଛାଡ଼ିଦେବା, ଧନ ଛାଡ଼ିଦେବା, ଚାକିରି ଛାଡ଼ିଦେବା, ସବୁ ଛାଡ଼ିଦେବା, କିନ୍ତୁ ମୁଁ ହଉଛି ଦେହ, ମୋ ଦେହର ମନର ଏ ଯୋଉ ଏଇଟାକୁ ଛାଡ଼ିବା କେମିତି, ଏଇଟାକୁ କିଏ ଛାଡ଼େ, ବାଣୀର ଉପାସନା। ସେଥିପାଇଁ ଗୁରୁଦେବ କ'ଣ କରନ୍ତି, ଗୋଟେ ଜୀବକୁ ସଂସ୍କାର ଆଣିବା ପାଇଁ ମନ୍ଦିର ମାନେ କ'ଣ ଏସବୁ ଉପାସନାର କେନ୍ଦ୍ର ନା, ଆଉ ବାଣୀର ଉପାସନା ହେଉଛି ଭଗବାନଙ୍କ ଉପାସନା। ଗୋଟେ ଜୀବକୁ କ'ଣ ସଂସ୍କାର ଆଣିବା ପାଇଁ କେତେ ପ୍ରକାର, ତାର ଅନ୍ତରର ମେଡିସିନ ଦିଆହଉଛି, ଭିତରର ମେଡିସିନ ଦିଆହଉଛି, ଏ ସରି ବାହାର ମେଡିସିନ ଦିଆହଉଛି, ଅନ୍ତର ମେଡିସିନ ଦିଆହଉଛି। ଚିତ୍ ସେବାରେ ଭଗବାନଙ୍କର ଚିତ୍ ସେବା ନା, ଗୋଟେ ଭଗବାନଙ୍କର ଝାଡ଼ୁ ମାରିବା, ତୁଳସୀ ବାସନ ମାଜିବା, ସୁଚିତ ଜିନିଷ ତାକୁ ଲଗାଯାଉଛି ମେଡିସିନଟା। ଦେଖିନ ଗୋଟେ ଔଷଧ ପ୍ରାୟ ଗୋଟେ ଜାଗାରେ ଲାଗେ, କ'ଣ ଏ ତୁମର ଯାଦୁଟା ହେଲା କ'ଣ କ'ଣ ଦେବ, ଗୋଟେ ମଲମଟା ନେଇଯା ମାରିବ ଔଷଧରେ, ଦିଟା କେତେବେଳେ ଦିଟା କେତେ ଔଷଧ ଲାଗେ, ହଁ କହିବ ଗୋଟେ ଖାଇବ ଆଉ ଗୋଟେ କାହିଁକି ହେତେ କେତେବେଳେ ଲାଗେ ଯେତେବେଳେ ଅଧିକା ଏଗ୍ରେସିଭ କଥାଟା କୁହନ୍ତି ଆମର କ୍ରୋନିକ ହେଇଗଲା ରୋଗୀ ଯେତେବେଳେ ପୁରୁଣା ହେଇଗଲା ରୋଗଟା ଆଉ ଭଲ ହବ ଯେତେବେଳେ ଦୁଇଟା ଜିନିଷ ଦେବ ଖାଇବାକୁ ଦିଆହବ ଲଗେଇବାକୁ ଦିଆ ଆମର ସେଭଳିଆ ନା ଆଉ ଦୁଇଟା ଜିନିଷ ସାଧୁଗୁରୁ ବ୍ୟବସ୍ଥା କରି ଯାଇଛନ୍ତି ନା ଆଉ ତୁମେ ଶ୍ରବଣ କୀର୍ତ୍ତନ କର ସେବା କର ସେବାଟାକୁ ବି ତୁମେ କ'ଣ ଲାଗିବ କର୍ମ ଜ୍ଞାନ ହବ ଯଦି ହରିକଥା ତୁମେ ଶ୍ରବଣ ନ କଲ ତୁମ ସେବାଟା କ'ଣ ଲାଗିବ ମୁଁ ଖଟୁଛି ଆଉ ଭକ୍ତରେ ଜ୍ଞାନ ଆସିବ ମୁଁ ଖଟୁଛି ଏତେ ଖଟିବି ଏଠି ମୋର ଭଜନ କିଛି ହଉନି ସେଥିପାଇଁ ସେ ଭକ୍ତିମୟ ଠାକୁରଙ୍କ ପାଖରେ କମ୍ପ୍ଲେନ୍ କଲେ ନା କିଏ ବଂଶୀଦାସ ବାବାଜୀ ମହାରାଜଙ୍କର ଶିଷ୍ୟ କମ୍ପ୍ଲେନ୍ କଲେ କହିଲେ ବାବା ଏମିତି ଆଉ ଏ ଜଗନ୍ନାଥ ବାବାଜୀ ମହାରାଜ ବାବା ଆମକୁ ଭଜନ କରିଦେଉ ନା ଯେତେବେଳେ ମାଳା ଧରିବୁ ଖାଲି କହୁଛନ୍ତି ଯା ହେ ବାଇଗଣ ଗଛରେ ପାଣି ଦେ ବୁଝିଲୁ କି ଷୋହଳ ଟିକେ ହେଲେ ଝାଡୁ ମାର ଷୋହଳ ଝାଡୁ ମାର ବାସନ ବାସ କାଇଁ ଏଇଟା କ'ଣ କରିବି ମୁଁ ଗୋଟେ ବାବାଜୀ ସେଇଠି ଭକ୍ତ ଟଙ୍କା ସେ ଦୁଇ ଜଣ ବାହାରିଲେ ପଳେଇଯିବ ବୋଲି ଆଉ ବାବାଙ୍କୁ ଭାବୁଛନ୍ତି ଶତ୍ରୁ ଏଠି ଅନର୍ଥ ଯୁକ୍ତ ଅବସ୍ଥା କ'ଣ ଅନର୍ଥ ମୁକ୍ତ ଅବସ୍ଥା କ'ଣ କୃପାଟା କ'ଣ ଭଗବାନ କୃପା ପାଇବା ପାଇଁ କେତେ ଧୈର୍ଯ୍ୟ ରଖିବାକୁ ପଡିବ ଏଟା କ'ଣ ଛୋଟିଆ କାମ ଗୋଟେ ହେଇଯିବ ଲକ୍ଷ ଲକ୍ଷ ବର୍ଷ ମନୁଷ୍ୟମାନେ ତପସ୍ୟା କରି କେବଳ ଏଇ କାମନାଟା ଖାଲି ଯାଏନି ଭଗବାନ ପାଇବା ପାଇଁ କିଏ କେତେ ଜଣ ମନୁଷ୍ୟ ତପ କରୁଥିଲା ଆଗେ ଆଗେ କେମିତି ଖାଲି କାମନାଟାକୁ ଜୟ କରିବ ତାପରେ ଦେଖିବା ପ୍ରଭୁ ପ୍ରାପ୍ତି ସେ କେତେ ଜନ୍ମ ଲଗାଉଥିଲେ ଆମେ ଖାଲି ସେ ଫଟିଣ୍ଡ ହେଇପଡ଼ିବା ଏଇଟା ଛୋଟିଆ କାମ ହେଇଛି କଳିଯୁଗରେ କେମିତି ବଞ୍ଚିକି ରହିଯାଇଛି ସେଟା ବଡ଼ କଥା କେବଳ ଏଇ ଗୋଟେ ଅହେତୁକି କୃପାରେ କମ୍ ବଡ଼ କୃପା କେବଳ ମହାପ୍ରଭୁଙ୍କର ମହାପ୍ରଭୁଙ୍କ ଭକ୍ତମାନଙ୍କର ସେବା ଦୁଇଟା ମେଡିସିନ ଚାଲିଛି ବାହାରେ ସେବା ଆଉ ହରିକୀର୍ତ୍ତନ ଯଦି ହରିକୀର୍ତ୍ତନ ନ ହେଲା ତ ସେବାଟା କ'ଣ ଲାଗିବ ଗୋଟେ ତୁମ କର୍ମ ଭଳିଆ ମୋର ଭଜନ ହଉନି ମୋର ଚପ ହଉନି ମୋର ହରି ତୁମେ କ'ଣ କରୁଛ ତୁମେ ବୁଝିପାରୁନ ତୁମେ କ'ଣ କରୁଛ ତୁମେ ଜାଣିପାରୁନ କେତେବେଳେ କାମଟା ତୁମେ କରୁଛ ସେଇଟା ହଉଛି ତୁମର ଭଜନ ଭଗବାନ ତ ତୁମ ସେବାଟାକୁ ସ୍ୱୀକାର କଲେ ସେ ଆଜି ପ୍ରସନ୍ନ ହେଇଗଲେ ସେଥିରେ ତୁମର ଆସିଲା ଚିତ୍ତବଳଟା ଆସିଲା ଚିତ୍ତବଳର ଭଜନ ହବ ନା ଆଉ ମନଟା ସ୍ଥିର ହେଇଗଲେ ତୁମେ ଜପ କରିବ ଆଉ ଅନର୍ଥ ଅବସ୍ଥାରେ ତୁମେ ହଜାର ନାମ କଲେ କ'ଣ ହବ ସେ ନିଶ୍ଚୟ କହିଲେ ମୁଁ ଯେତେବେଳେ ଆଜ୍ଞା ମାଳ ଧରୁଛୁ ଆମକୁ କହୁଛନ୍ତି ବାଇଗଣ ଗଛରେ ଖାଲି ପାଣି ଦେ ବେଗୁନ ଗଛରେ ଜଲ ଦାଅ ବେଗୁନ ଗଛରେ ଜଲ ଦାଅ ଖାଲି ବାଇଗଣ ଗଛରେ ପାଣି ଦେବା ନାହିଁ ଏଠି ଆସୁଛୁ ମଠକୁ ସେଠି ଭକ୍ତ ଠାକୁର କହିଲେ ଆରେ ତୁମର ଲକ୍ଷ ଲକ୍ଷ ଅନର୍ଥ ନାମ କରିବା ଅପେକ୍ଷା ବାଇଗଣ ଗଛରେ ଜଳ ଦେଲେ ଭଲ କାହିଁ ସେ ବେଗୁନଟା କାହା କାହା ଠାକୁର ସେବାରେ ଲାଗିବ ତୋ ଜୀବନଟା ଧନ୍ୟ ହେଇଯିବ ତେଣୁ ସାଧୁଗୁରୁ କ'ଣ କର ଦୁଇଟା ଜିନିଷ ସାଧୁଗୁରୁଙ୍କର ଯେଉଁ ସ୍ପିରିଚୁଆଲ ଏଇ ଯେଉଁ ଆଧ୍ୟାତ୍ମିକ ସମୟ ଚିନ୍ତନ ଭଗବାନଙ୍କର ଯେଉଁ ଭଜନ ଅଛି କୀର୍ତ୍ତନ ଅଛି ଯେତେ ଉଚ୍ଚ ଗ୍ରନ୍ଥ ଅଛି ସାଧୁମାନଙ୍କର କ'ଣ ତାଙ୍କ ଜୀବନର ଆଉ କ'ଣ ଭଜନ ଆନନ୍ଦ ହେଇଗଲେ ତ ସେ ତାଙ୍କର କିଛି ରସ ଆସ୍ୱାଦନ କଲେ ଗୋଷ୍ଠୀ ଆନନ୍ଦ ହେଲେ ଖାଲି ଗୋଟେ ଜୀବ ପାଇଁ ତୁମର ବହୁତ ସମୟ ଚାଲିଲା ଗୋଟେ ଜୀବଟା ଦୁଃଖ ପାଉଛି ଗୋଟେ ଜୀବଟା ସେବା କରୁଛି ଗୋଟେ ଜୀବଟା କଷ୍ଟ ପାଉଛି ସେ ଦୁଃଖଟା କିଏ ବୁଝିପାରୁନି ଆମେ ଏତେ ନୂଆ ଥିଲୁ ଆମେ ବୁଝିପାରୁନଥିଲୁ କାହା ଦୁଃଖ କଥା ଆମେ ଏଇଟା ପ୍ରିନ୍ସିପଲ୍ ଏଇଟା ଏମିତି କରିବା ଦରକାର ଏଇଟା ଏମିତି ହେବା ଦରକାର ଗୋଟେ ଜୀବକୁ ତା ଦୁଃଖଟାକୁ ଦେଖି ଚିନ୍ତା କରାଳୁ ଆରେ ଆରେ ସତ କଥା ସେ କେତେ କଷ୍ଟରେ ରହିଛି କେତେ କଷ୍ଟରେ ରହିଛି କେତେ ଦୁଃଖ ସେ ଭୋଗୁ ସଂସାର ଆଉ ସେ ପୁଣି ଦୁଃଖ ଭୋଗିଲେ ଭଲ ଛାଡ଼ି ପଳାନ୍ତା କି ଭକ୍ତିକି ନ ଆସିଥାନ୍ତା କି ସେ କୋଉଠି ରହୁଛି ଭକ୍ତି ଯୋଗରେ ରହୁଛି ନା ଭକ୍ତି ଯଦି ଛାଡ଼ିଦେଲା ତା ଛାଡ଼ିଦେଲା ସେ ଭକ୍ତି ଯୋଗରେ ରହୁଛି ନା ସାଧୁଗୁରୁ ଗୁରୁଦେବ ସେ ତୁମେ ବେଦନା କ'ଣ ଜାଣିପାରିବନି କୋଉ ଓଡ଼ିଆରେ ଗୋଟେ ନାହିଁ ବନ୍ଧ୍ୟା କି ଜାଣେ ପ୍ରସବ ବେଦନା ଗୋଟିଏ ଜୀବ ଯଦି ଗୁରୁଦେବ କୁହନ୍ତି ସେ ଗପ ଗୋଟେ ଜୀବଟାକୁ କେତେ କୃପା କରିକି ଉଠେଇଥିବେ ସେ ଖସି ପଡ଼ିଲା ଆରେ ଆରେ ଏତେ କଷ୍ଟ କରିଥିଲି ଗୁରୁଦେବ କୁହନ୍ତି ଏତେ କଷ୍ଟ କରିଥିଲି ଗୋଟେ ଜୀବଟାକୁ ଟିକେ ଆଣିକି ଭଗବାନ ପାଖରେ ପହଞ୍ଚିବା ତାକୁ ଛାଡ଼ିଦେଲା ବାଟରେ ଆଉ ଦୌଡ଼ଟାକୁ ଧୋଇଲେ ଢିଲା କରି ପୁଣି କୂଅରେ ପଡ଼ିଗଲା ବହୁ ସାଗରରେ କେତେ ସୁନ୍ଦର ପରିଭାଷାରେ ଗୁରୁଦେବ ସବୁ ବୁଝାନ୍ତି ତାଙ୍କର ଆଉ କ'ଣ ବ୍ୟକ୍ତିଗତ ଦର୍ଶନ ହୁଏ କି ସ୍ୱଭାବ ଦର୍ଶନ ହୁଏ ଗୋଟେ ଆତ୍ମା ଏ ସଂସାରରୁ ଭଗବାନଙ୍କୁ ଛାଡ଼ିଦେଲା ମାନେ କେତେ କେତେ କଷ୍ଟରେ ପଡ଼ିଯିବ ସାଧୁଗୁରୁ ଦେଖିପାରନ୍ତି ନା ସେଥିପାଇଁ କେଉଁ କଥା ମୁଁ ଗୋଟେ କହୁଥିଲି ପଳେଇଆଇଲି ହଁ ଏ ଶାସ୍ତ୍ରର କୃପା ଏଇ କୃପାର ପାଇଁ ଆମେ ଚାରିଆଡ଼େ ଆମକୁ ସବୁଆଡୁ ରଖାଯାଉଛି କିନ୍ତୁ ଜୀବଟା ଗୋଟେ କୃପା ପାଉ ଏଇ ଯେଉଁ ଭଜନ କଥା ମୁଁ କହୁଥିଲି ବାଇଗଣ ଗଛର ପାଣି ଦେବା କଥା ସାଧୁଗୁରୁ କ'ଣ କରନ୍ତି ଗୋଟେ ଜୀବ ପାଇଁ ଦୁଇଟା ଜିନିଷ ଯେମିତି ଔଷଧ କଥା କହୁଥିଲି ନା ବାହାରେ ଔଷଧ ଖାଉଛେ ବାହାରେ ଔଷଧ ମରା ହେଉଛି ଭିତରେ ପାଟି ଭିତରେ ଔଷଧ ଖିଆ ତାହେଲେ ରୋଗଟା ଭଲ ହେବ ସେଭଳି ଏଣେ ହରିକୀର୍ତ୍ତନ ଚାଲିଥିବ ଏଣେ ଭଗବାନଙ୍କ ସେବା ଚାଲିଥିବ ହରିକୀର୍ତ୍ତନରେ ଶ୍ରବଣ ରହିଲା, କୀର୍ତ୍ତନ ରହିଲା, ସ୍ମରଣ ରହିଲା, ଏଣେ ଭଗବାନଙ୍କର ବନ୍ଦନ ଅର୍ଚ୍ଚନ ଏସବୁ ରହିଲା ସେବାରେ, ନବଦା ଭକ୍ତି ରହିଲା ନା, ଏସବୁ ଜୀବର ଜୀବକୁ ସବୁଆଡୁ କେମିତି ଗୋଟେ କୃପା ସେ ପ୍ରାପ୍ତ ହେଲେ ତାର ସଂସ୍କାରଟା ଆସିବ। ତେଣୁ ଯେଉଁ ସଂକଳ୍ପ ଶକ୍ତିଟା ଜୀବର ଆସେ ଏଇ ଭାଗବତ ବାଣୀରେ, ବୃଦ୍ଧ ଭାଗବତ ଆଉ ଭକ୍ତ ଭାଗବତ, ଆଉ ତାଙ୍କର କୃପା, ତାଙ୍କର କୃପା ରହିଛି ନା, ଶାସ୍ତ୍ରଙ୍କର କୃପା ରହିଛି ନା, ସାଧୁଶାସ୍ତ୍ର କୃପାଏ ଯଦି କୃଷ୍ଣ ଉନ୍ମୁଖ ହଏ ସେଇ ଜୀବ ନିସ୍ତର ମାୟା ତାହାରେ ଛାଡ଼। ମହାପ୍ରଭୁ ସନାତନଙ୍କୁ କହିଲେ, ସନାତନ ପ୍ରଶ୍ନ ପଚାରିଥିଲେ ନା, ଆଜ୍ଞା କହିଲେ କହିଲେ କେମିତି ଜୀବଟା ମାୟାରୁ ମୁକ୍ତ ହବ, ମାୟା ମାନେ ଗୋଟେ ଖାଲି ସ୍ତ୍ରୀ ଗୋଟେ ମାୟା ନୁହେଁ, ଜୀବର ଜୀବକୁ ଯାହା ସ୍ତ୍ରୀ ପାଇଁ ପୁରୁଷ ମାୟା, ପୁରୁଷ ପାଇଁ ସ୍ତ୍ରୀ ମାୟା, ଯାହା କୃଷ୍ଣ ବିସ୍ମରଣରେ ସାଧୁ ଗୁରୁଙ୍କର କୃଷ୍ଣଙ୍କର ବିସ୍ମରଣ ଆମକୁ କରାଦିଏ ସେଟା ହଉଛି ଆମ ପାଇଁ ମାୟା। ମାୟାଟା ଗୋଟେ ମାୟାର ଏଇଟା ହଉଛି ପ୍ରକୃତ ସଂଜ୍ଞା ପ୍ରଭୁପାତ କୁହନ୍ତି। ଆଉ ଗୋଟେ କଥା କୁହନ୍ତି ମାୟା ବୋଲି କିଛି ନାହିଁ, ସେ ବହୁତ ସାଇଣ୍ଟିଫିକାଲି ତାଙ୍କର ତ ଭଗବାନଙ୍କ ଲୋକ ନା, ସେ ବହୁତ ସାଇଣ୍ଟିଫିକ, ମାୟା ବୋଲି କିଛି ନାହିଁ, ତୁମେ ସବୁ ଭଗବାନଙ୍କ ସେବାରେ ଲଗେଇ ପାରିଲ, ମାୟା ବୋଲି କିଛି ନାହିଁ, ତୁମ ସ୍ତ୍ରୀ ତୁମର ବି ମାୟା ନୁହେଁ, ସେ ପ୍ରଭୁଙ୍କର ସେବା କରୁ, ତୁମର ଭଜନର ବାଧା ସୃଷ୍ଟି କରୁନି, ସେ ତୁମେ କିଛି କାହିଁ ମାୟା। ଆମର ମାୟା ଯୋଉ ଶବ୍ଦ ଜିନିଷଟା ଆସୁଛି ସେଟା କାହାର, ଗୋଟେ ଜୀବର ଜୀବ ପ୍ରତି ଆସକ୍ତି। ଆମେ ଅନ୍ୟ ଗୋଟେ ପୁରୁଷ ନାରୀକୁ ବ୍ଲେମ୍ କରିବ, ନାରୀ ପୁରୁଷକୁ ବ୍ଲେମ୍ କରିବ, ଦୋଷ କାହାର, ନିଜର ନା, ଆଉ ନିଜରଟା ଗୋଟେ ନିଜର ନା, ମାୟା ବୋଲି ଆମେ ଯୋଉ କହୁଛେ ଏଟା ଗୋଟେ ମାନସିକ ବିକାର ନା ଆମର, ଆଉ ମାନସିକ ବିକାର ଏଟା ଜୀବର ଅଛି, ସେଥିପାଇଁ ତାଙ୍କୁ ଶାସ୍ତ୍ର କହୁଛନ୍ତି ଠିକ ଅଛି ତୁମେ ଡିଷ୍ଟାନ୍ସ ମେଣ୍ଟେନ୍ କରି ରୁହ, ଏଟା ମାନସିକ ବିକାର, ଏଟା ରହିଛେ ରହିବ, ସୂକ୍ଷ୍ମ ଭାବରେ ରହିବ ନା, ସ୍ଥୂଳ ଭାବରେ ରହିବ, ପ୍ରେମ ପ୍ରାପ୍ତି ନହେଲା ବନ୍ଦ ହବନି। ତେଣୁ ମାୟା ବୋଲି ପ୍ରଭୁପାତ, ମାୟା ବୋଲି କିଛି ବସ୍ତୁ ନାହିଁ ଯଦି ସବୁ କୃଷ୍ଣଙ୍କ ସେବାରେ ଲାଗିପାରିଲା। ଆଉ ଯେଉଁଟା କୃଷ୍ଣଙ୍କୁ ଆମକୁ ବିସ୍ମରଣ କରିଦିଏ ଆମ ଦେହଟା ବି ଆମ ପାଇଁ ମାୟା ହେଇଯିବ, ଯଦି ଆମେ ଦେହ ଦ୍ୱାରା ଭଗବାନଙ୍କ ସେବା କରିପାରୁନି, ଧନଟା ବି ଆମ ପାଇଁ ମାୟା ହେଇଗଲା, କେବଳ ସ୍ତ୍ରୀ ଅର୍ଥର ମାୟା ନୁହେଁ, ଯାହା କୃଷ୍ଣଙ୍କୁ ଭୁଲେଇ ଦିଏ ସେ ହେଉଛି ମାୟା। ସାଧୁ ଶାସ୍ତ୍ର କୃପା, ଏ ଶାସ୍ତ୍ର ରଖିଲେ ଦୁଇ ଜଣଙ୍କ କୃପା, ସାଧୁ କୃପା ଆଉ ଶାସ୍ତ୍ର, ସାଧୁ ଶାସ୍ତ୍ର କୃପା ଯଦି କୃଷ୍ଣ ଉନ୍ମୁଖ, ଏଇଠି ଏ କୃଷ୍ଣ ଉନ୍ମୁଖକୁ ଲଗା, କୃଷ୍ଣ ଉନ୍ମୁଖ କଣ, ଭୋଗ ମୁଖ୍ୟ ପାଞ୍ଚ ଛାଡ଼ିବା, ଏଇଟା କୃଷ୍ଣ ଉନ୍ମୁଖ, ଏ ଦୁଇଟା କୃପା ଦରକାର ନା ଆଗେ। ଆଉ ଭଜନ, ଭଜନ ଆମେ କଣ କରିବା, କଣ ଭଜନ କରିବା, ଢୋଲକୁ ପିଟି 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 ଦେଖିଛ ନା, ପିଟି ପିଟି କଣ ହଉଥିବ, କିରଣ ଛାଡ଼ି ଯାଉଥିବ, ପୁଣି ମୃଦଙ୍ଗ ଦେଖୁନ, ବାଡ଼ୁଥିବ ବାଡ଼ୁଥିବ ବାଡ଼ୁଥିବ, ସେଇଥିରୁ ଟ୍ୟୁନିଂ ବାହାରୁଛି, ସିଏ ପୁଣି ଫଟଫଟ ହବ, ଦେଖୁନ କେତେ ମୃଦଙ୍ଗ ବଜେଇବ, କେତେ ସୁନ୍ଦର ବାଦ୍ୟ ବାଜୁଛି, ପୁଣି କିରଣ ଛାଡ଼ିଗଲେ ପୁଣି ଟାଉଟ ଉଠ ପୁଣି ତାକୁ ଟାଇଟ୍ କର, ତା କଣ ସେଟା ଅଛି ନା, ମ ସେ ଯୋଉ ଲାଗିଛି ଫିତା ଭଳିଆ, ତାକୁ ସବୁ ନବ, ତ ସେ ଟାଇଟ୍ କରିବ, ସେ ପୁଣି ବାଜିବ, ସେପଟେ ସାଧୁଗୁରୁ ଆମକୁ ଆମକୁ ତାଙ୍କ ସେବାର ଲାଗିଲେ ଆମକୁ ଟ୍ୟୁନ୍ କଲା ଭଳିଆ କରିବେ ନା, ଆଉ କିରଣ ଛାଡ଼ି ଯାଉଥିବ କଣ ହଉଥିବ, କମ ଜୀବନ କର୍ମଫଳ ଗୁଡା ରହିଛି ନା ଆମର, ତାଙ୍କର ସେବାର ଲାଗି 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 ପୁରା ଜୋକ ଭଳିଆ ଲାଗି 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 ରହି ରହି ପ୍ରାର୍ଥନା କରି କରି ଗୋଟେ ନିଶ୍ୱାସ ଯେମିତି ଲୋକ ପାର ହେଇଯିବ ନା, ଏଇଟା ଛୋଟ ଆମେ ଫଟକିଣି ଚକୁ ବାହିତ ଯେଟା ହବନି, ଏଇଟା ହୁଏ ନା ସେମିତି, ବହୁ ଧୈର୍ଯ୍ୟ ଧରିବେ ନହେଲେ କାହିଁ କହିବାକୁ, ଉତ୍ସାହ ନିଶ୍ଚାତ ଧୈର୍ଯ୍ୟ, ଫଟକିଣି ତୁମେ କିଛି ଚିନ୍ତା କରନି, ବହୁ ଧୈର୍ଯ୍ୟ ପଥର ହବାକୁ ପଡିବ, ଆଉ କିନ୍ତୁ ଆଶାକୁ ଏବେ ହରେଇବେନି। ଏ ସେ ଶ୍ରବଣ କୀର୍ତ୍ତନଟା ଥିଲା ଆମେ ସବୁବେଳେ ଆଶାବାଦୀ ହେଇକି ରହିବା, ଏଇ କୃପାଟା ଏଇ କଥାଟା ପଡ଼ିବ, ଯେଉଁ ସଂସ୍କାରଟାର ଆମର ପରିବର୍ତ୍ତନ ଆସିବ, ପ୍ରଥମେ ଭୋଗ ମୁଖ୍ୟ ବାଞ୍ଛା ଛାଡ଼ିବା ବା ଇତର କାମନା ଛାଡ଼ିବା, କେମିତି ଛାଡ଼ିବା ଯିବ, ଏଇଟା ଛାଡ଼ିଲେ ତ ହରିନାମଟା ଶୁଦ୍ଧ ହବ, ଏଇଟା ତା ଭିତରେ ରହିଛି, ସେଥିପାଇଁ ବାଣୀର ଉପାସନା ଆଗେ କରୁଛେ, ସାଧୁର ବାଣୀର ଉପାସନା, ଶାସ୍ତ୍ରର ବାଣୀର ଉପାସନା, ସାଧୁ କିଛି ପର୍ସନାଲ ଇନଷ୍ଟ୍ରକ୍ସନ ଆମକୁ ଦଉଛନ୍ତି, ଆଉ କିଛି ଶାସ୍ତ୍ରରୁ ଇନଷ୍ଟ୍ରକ୍ସନ ଦଉଛନ୍ତି, ଶାସ୍ତ୍ର କହୁଛନ୍ତି ଏଇଆ ଏଇ କର, ପର୍ସନାଲ ଇନଷ୍ଟ୍ରକ୍ସନ ମାନେ ସାଧୁ ଦେଖୁଛନ୍ତି ଏଇ ବ୍ୟକ୍ତିର ସ୍ୱଭାବ ହଉଛି ଏଇଆ, ବାପା ତୁ ଏମିତି ଛ, ଏଭଳି ଭୋଜନ କର, ଏଭଳି ଶୟନ କର, ସେଟା ସମସ୍ତେ ପାଇନି, ଆମେ ପ୍ରବଚନ ମାଧ୍ୟମରେ କହିଦଉଛେ ଏମିତି ଖାଅନି, ଏଟା କରନି, ଏମିତି ଭୋଜନ କରିବା ଦରକାର, ଏଟା ସମସ୍ତେ ପାଇନି, ଯାହାର କ୍ଷୁଦା ଯାହା କୁହନ୍ତି କଣ ଅଗ୍ନି ତାର ପ୍ରଚୁର, ସେ ତାର କେଜିରେ ଚାଉଳ ଖାଇ ହଜମ କରିବ, ଆମେ ତାକୁ କହୁଥିବୁ ଖାଆନି ଖାଆନି, ସେ କଣ ଗ୍ୟାସ ସେଠି ସେ ମରିଯିବ, ପର୍ସନାଲ ସେ କଣ୍ଟାକ୍ଟ କରନ୍ତି, ସେଥିପାଇଁ ସାଧୁର କିଛି ଉପଦେଶ ରହିଛି, ଶାସ୍ତ୍ରର କିଛି ଉପଦେଶ ରହିଛି, ଆଉ ବା ଭାଗବତଙ୍କର ବାଣୀ ଏ ସାଧୁ ମାଧ୍ୟମରେ ଆସେ, ସେଥିପାଇଁ ଆମେ ଦୁଇ ଜଣଙ୍କର ଉପାସନା କରୁଛେ, ବାଣୀର ଉପାସନା, ଶାସ୍ତ୍ରର ଉପାସନା, ଗୁରୁଙ୍କର ଉପାସନା, साधु शास्त्र कृपा जदि कृष्ण उन्मुख है जदि से कृष्ण उन्मुख हो पारा से जीवन निस्तर से जीवन उद्धार पाइक जीव माया ताहरे छाड़ माया ताकू ही छाड़ आर क्या माया छाड़ माया कौन छाड़द क्या छाड़ी माया माया सुकुम भाव कटे कौन करदे लाभ पूजा प्रतिष्ठा नहीं पहुंचे दबा तुम छाड़ देता तुम कौन नारी आशक्ति न था कि भोग इच्छा न था मुझे मोर ये दरकार नहीं मु मोर कौन सी जिनस ना बरिया तुम्हें था लास्ट को आसी पहुंच क्योंकि प्रतिष्ठा पाखे मु बड़ मो भि किए त्यागी ना मोर नारी आशक्ति ना मोर ये जिनस ना मोर से जिन ना से सब मन रखे भजन कर जो वैष्णव देखे तुम मन से चिंता आसो ये छोटे जिनस माया तो छाड़बन सी तो कृपा जो दिगक तुम जीव से दिगरे अच्छी भगवान प्रभुपाद कौन ना से वैष्णवी काम है से गोटे जीवक परीक्षा करिए जी भगवान पाखु जीवा पूर्व बा भगवान पाखु गले ये भगवान डिस्टर्ब करिवनी तो किंतु परीक्षा तो परीक्षा न कर तुम जाए तुम ये काम थी तुम पशिव ना कौन तक दि जाइए ये दुर्ग से पार करेंगे छाड़ बाणी उपासना आम कर आम बाणी उपासक ये बाणी उपासना द्वारा आम संस्कार परिवर्तन आसे परिवर्तन आसे बाणी उपासक जो माने से माने जीवन कृतकृत्य धन्य होंगे ये बाणी एते महिमा भागवत बाणी एते महिमा पवित्र गोटे जीव पवित्र हो जाए प्रथम स्कंद से लिखले प्रविष्ट कर्णरंध्रेण स्वान भाव सुर रुहम धुनोति समलम कृष्ण सलिलस्य यथा शरत श्री चक्र बता टीकारे भाव शब्द को लिखले कौन से मत भागवत स्वयं भक्त भागवत से जानते भागवत कौन आम कौन जान खाली पढ़ी टे कह कथा प्रविष्ट कर्णरंध्रेण कर्णरंध्र प्रवेश कर प्रविष्ट कर्णरंध्रेण स्वान भाव सुर रुहम निजर भाव सृष्टि कर जोर जो जड़ भाव रही काट भगवत भगवान प्रति आसक्ति सृष्टि कर कृष्ण कथा प्रविष्ट कर्णरंध्रेण स्वान भाव धुनोति समलम कृष्ण अच्छा किए भीतर मजाड़ किए सफा कर चिंता कर पूर्व कथा मोर जो संस्कार अच्छी केमती जीव ये गोटे कथा कहीदे धुनोति विनाशयति समलम मल भाव उदय हम आगे मल तो अच्छी भाव कितने उदय हम जुक्ति करियो ना नहीं नहीं तुम्हें मल सफा करणी उपासक जो बाणी उपासना कर बाणी तुम हृदय को सफा करणी आम उपासना करते शुणुचे के शुणीपे के अन्न मनस्क शुणुचे के विक्षेप होते भी साधुगुरु वचन आम गुरुत्व लगुनि से कहले धुनोति समलम कृष्ण कृष्ण मान किए कृष्ण धोई देवे कहीं ये मो कथा शुणुची मो कथा शुणुची कथार ये शक्ति प्रथम कहीं बाणी उपासना कथा कह धुनोति समलम कृष्ण शरीर से यथा साधारण उदाहरण दे कौन कथाटा जाए गोटे हृदय टाक शोधन करदेव मुनि ऋषि मैंने केते यज्ञ तपस्या करुले से मैंने किसी करूँ ना खाली कथा शुणीदे कहले सलिलस्य यथा शरत शरत ऋतु ये वर्षा पर कौटा आसे शरत वर्षा ऋतु कौन है नदी पोखरी सब जो गाढ़ जहाज सब कौन है मैला मैला अंश जल धरती थी जल जलटा मैला अंश को धरती जो कदर्म अंश धरती कि शरत आसला मान सलिल मान कौन सलिल हाय गधा सलिल मान पहाड़ जल सलिल से यथा शरत शरत ऋतुर जल जमती जाए शरत जल कौन शरत ऋतुर पवन शरत ऋतुर पवन न था से पवन टा बाजिब कौतरे वर्षा जल से पवन रे शक्ति रही धूलीटा को बसेद शरत ऋतुर वायु गुण आ जलटा से स्पष्ट कौन मैले को छाड़ दस ये भगवान कथा है बड़े बाणी उपासक ना आम आणी उपासना करुचे ना एने बाणी उपासना चलती एने बाहर हृदय औषध लगे आ बाहर भगवान सेवा ପୁଣି ସାଥିରେ ନାମ, ଭଗବାନଙ୍କର ପ୍ରସାଦ, ଭଗବାନଙ୍କର ଚରଣାମୃତ, ଭଗବାନଙ୍କୁ ପ୍ରଣାମ, ଗୁରୁଙ୍କର ପୂଜା, ତୁଳସୀଙ୍କର ପ୍ରଣାମ, ତୁଳସୀ ପରିକ୍ରମା, କେତେ ବୈଷ୍ଣବ ତିଳକ ଧାରଣ, କେତେ ଜିନିଷ ଆମେ ଫଲୋ କରୁଛୁ। ପୁଣି ନିଜର ପୁଣି କାହାର କିଏ ସ୍ତୁତି ପଡ଼ୁଛି, କିଏ ଠାକୁରଙ୍କୁ ବନ୍ଦନା କରୁଛି, କିଏ ପ୍ରାର୍ଥନା କରୁଛି, କିଏ ବୈଷ୍ଣବ ଭଜନ ବୁଲୁଛି, କିଏ ନାମ କୀର୍ତ୍ତନ କରୁଛି, କେତେ ଲାଗି ଲାଗି ଦେଖ ଅବସ୍ଥା କ'ଣ। ଜଣେ ସବୁ ସାଧନ କାହିଁକି ଭକ୍ତିରେ କେତେ 64 ଅଙ୍ଗ ଦିଆହେଲା, ତା ଭିତରୁ ଆମେ 5ଟା ଅଙ୍ଗ କରୁଛି, 5ଟା ଅଙ୍ଗରେ ପୁଣି ଗୋଟେ ଗୋଟେ ଅଙ୍ଗ କେତେ ଭେରାଇଟି ଜିନିଷ ରହିଲା, କେତେ ଜିନିଷ ରହିଲା। ତାପରେ ବି ଗୋଟେ ଜୀବର ଆମର ଦେଖ ଅବସ୍ଥା କ'ଣ ହେଇଯାଉଛି, ତାର କାହାର କେତେ ଶକ୍ତି ରହିଛି, ଗୋଟେ ସଂସ୍କାରକୁ ବଦଳେଇବାଟା କେତେ କଷ୍ଟ, ତାଙ୍କ କୃପା ବିନା କେମିତି ହବ, କେବଳ ତାଙ୍କର ଅହେତୁକି କୃପା। ସେପାଇଁ ଆମେ ପ୍ରଥମେ ଆରମ୍ଭ କରୁଛୁ ଆମ ଭକ୍ତି ଜୀବନକୁ ଏଇ ନନ୍ଦ ମହାରାଜଙ୍କ ଥର ମନରେ ପଡ଼ିଗଲା ହଠାତ୍ ଆଜି ହୃଦୟରେ ସେ ବାଣୀର ଉପାସକ ଥିଲେ, ସେଥିପାଇଁ ଗର୍ଗାଚାର୍ଯ୍ୟଙ୍କର ବଚନକୁ ସାଙ୍ଗେ ସାଙ୍ଗେ କହିଦେଲେ ବ୍ରଜବାସୀମାନଙ୍କୁ, ଆମେ ବଚନର ଉପାସକ ନା, ଯୋଗ୍ୟତା ଆମର କ'ଣ, ଯୋଗ୍ୟତା କିଛି ନାହିଁ, ଯୋଗ୍ୟତା ଯିଏ ଯାହା ଭାବୁଛି, କିଏ ଆମକୁ ବଡ଼ ଭାବୁ କି ଛୋଟ ଭାବୁ, ଆମର ଯୋଗ୍ୟତା ହେଲା ଗୁରୁବାଣୀର ଆମେ ଉପାସନା କରୁଛେ, ଆଚାର୍ଯ୍ୟ ବାଣୀ, ଏଟା ପରମ୍ପରାର ବାଣୀ, ଏଥିରୁ ଆମେ ହଟିବୁନି, ଆମେ ଏଟା ଏଥିରୁ ହଟିପାରିବୁନି, ଆମେ ତାର ଉପାସକ। ଆଉ ସେଇ ଭରସାରେ ଆମେ ବଞ୍ଚିକି ରହିଛେ, ଆମର ସେ ସ୍ଥିତି ନାହିଁ, କିନ୍ତୁ ସେଇ ଭରସାରେ ଆମେ ବଞ୍ଚିକି ରହିଛେ ଆଶାର, ଯିଏ ଏ ପନ୍ଥାଟାକୁ ଛାଡ଼ି ଦଉଛି ସେ ଆଉ ପାରିବନି, ହଟିଯିବ। ବାରମ୍ବାର ବାରମ୍ବାର ସାଧୁ ଗୁରୁ ମହାତ୍ମା ମାନଙ୍କର କଥାକୁ ବାରମ୍ବାର ଶୁଣିବା ଦରକାର, କାହିଁ ଆମର ଆମର ସଂକଳ୍ପ ଶକ୍ତି ଚ୍ୟୁତ ହେଇଯାଉଛି, ପୁଣି ସଂକଳ୍ପ ଶକ୍ତି ଆସିବ କୋଉଠୁ, ସମୟଟା କାଳଚକ୍ର ଗୋଟେ କର୍ମଚକ୍ର ଅଛି ନା, କର୍ମଚକ୍ର ହିସାବରେ ଭଲ କୋଉଦିନ ଖରାପ, କୋଉଦିନ କ'ଣ, ଏଟା ମାନସିକ ସ୍ତର ଉପରେ ବି ପ୍ରଭାବ ପଡୁଛି। ସେଥିପାଇଁ ଆମେ ବାଣୀର ଉପାସକ, ଗୁରୁବାଣୀ ସାଧୁବାଣୀକୁ ବାରମ୍ବାର ବାରମ୍ବାର ଶ୍ରବଣ କରିବା, ବାରମ୍ବାର ପ୍ରାର୍ଥନା ବି କରିବାକୁ ପଡିବ, କମ୍ ପିଟି ମୁଣ୍ଡ ପିଟି, ଗୁରୁ ଦେଖନ୍ତୁ ମୁଣ୍ଡ ପିଟି ତୁମେ ନ କାନ୍ଦିଲେ କେମିତି ଭଗବାନ ପାଇବ, ମୁଣ୍ଡ ପିଟି କାନ୍ଦିଲେ କ'ଣ ଜାଣିଛୁ ନା ନାହିଁ, ସୁବଳ ଜାଣିଛୁ ରେ ମୁଣ୍ଡ ପିଟି କାନ୍ଦିବା କ'ଣ ଜାଣିନୁ, ହଉ ଦେଖିବା ତ ଖାଇବାଟା ବନ୍ଦ କରିଦେଲେ ମୁଣ୍ଡ ପିଟି କେମିତି କାନ୍ଦିବୁ ଦେଖିବୁନି, ଏଠି ମୁଣ୍ଡ ପିଟି କାନ୍ଦିବା କ'ଣ ଜାଣିନୁ, ଛୁଆମାନଙ୍କୁ ଚକୋଲେଟ୍ ଦବୁନୁ, ଢୋକିଣି ମୁଣ୍ଡ ପିଟି ଦେ କାହିଁକି ଦବୁନୁ, ଛୋଟ ପିଲା ଗୁଡା ଦେଖିନ ନଦେଲ, ଗୋଟେ ଲୋକ ତ ପିଲା ପିଲା ଥାନ୍ତି, ସେ ଜାଣି ଶୁଣିକି ମାଆକୁ ଦେଖିକି ମୁଣ୍ଡ ପିଟିବେ, ଜାଣିକି ସେ ମୁଣ୍ଡ ତାର ସେଟା ଦରକାର, ତା ବିନା ସେ ବଞ୍ଚିବା ପାଇଁ ଚାହୁଁନି, ଗୋଟେ ଛୋଟ ପିଲାରେ ଦେଖ ଆମର ଆମର କ'ଣ ଭଗବାନଙ୍କୁ ସେଇଭଳିଆ କେତେବାର ଥରେ ନୁହେଁ ଦୁଇଥର ନୁହେଁ ନିରାଶ ନୁହେଁ ଜୀବନ ସାରା ପ୍ରାର୍ଥନା କରିବାକୁ ପଡ଼େ। ବଡ଼ ଲୋକକୁ ଆମେ ଡାକୁଛେ, ବଡ଼ ଲୋକ କ'ଣ ଥରେ ଦୁଇଥର ଶୁଣିଯିବେ, ବଡ଼ ଲୋକ ଦ୍ୱାରା କେତେ ଲୋକ କେତେଥର ଫେରନ୍ତି, ଏ ଯା ଯା ବଡ଼ ଲୋକର ସିକ୍ୟୁରିଟି ଫେରେଇଦେବେ ତୁମକୁ, ବଡ଼ ଲୋକ କତି କ'ଣ ଯିବା ଆମେ, କେତେବାର ଯିବାକୁ ପଡ଼ିବ, କେତେବାର ଯିବାକୁ ପଡ଼ିବ, କେତେଥର ପ୍ରାର୍ଥନା କରିବାକୁ ପଡ଼ିବ, ମୁଣ୍ଡ ପିଟିବାକୁ ପଡ଼ିବ, ବାରମ୍ବାର ସେ ଆଶା ଗୋଟେ ଆଶାବାଦୀ ହେବାକୁ ପଡ଼ିବ, ନାହିଁ ମୁଁ ଏତେ ବଡ଼ ସୁଧ ଭକ୍ତଙ୍କ ଚରଣ ଆଶ୍ରୟ ନେଇଛି, ସେ କ'ଣ ମୋତେ ଫେରେଇଦେବେ ତାଙ୍କ ଦ୍ୱାରୁ, ଏ ଆଶାରେ ଆମକୁ ବଞ୍ଚିବାକୁ ପଡ଼ିବ। ଆଉ ସେଥିପାଇଁ ବାଣୀ ହେଉଛନ୍ତି ପ୍ରଥମ ଆମ ଜୀବନର ବାଣୀ ଉପାସକ, ଆମେ ପ୍ରଥମେ ଯେ ବାଣୀ ଉପାସକ ହେଇପାରୁନି ସେ ନାମ ଉପାସକ ହେଇପାରିବନି, ନାମ ଉପରେ କ'ଣ ଭରସା ରଖିବ, ତାର ଖର ଖରାପ ବେଳା ଆସିଗଲେ ସେ ନାମ ନାମ କରୁଥିବ, ତା ମୁଣ୍ଡରେ ସେଇଟା ଘୁରୁଥିବ ଖାଲି, ଏଇଟା ମୋର ଏମିତି ହେଲା, ଏଇଟା ସେମିତି ହେଇଗଲା, ମୋର ଟଙ୍କାରେ ଲସ୍ ହେଇଗଲା, ମୋର ଏମିତି ହେଇଗଲା, ଆଉ ବାଣୀର ଉପାସକ ସେମାନେ ନାମ, କାହିଁକି ବାଣୀ ସେ ଜାଣିଛନ୍ତି ନା ସାଧୁଙ୍କର କଥା ଶୁଣିଛନ୍ତି ନା ଜୀବନ, ଏଇଟା ତାଙ୍କର ପୁଣି ଶରଣାଗତ ହେବେ। ତ ନନ୍ଦ ମହାରାଜଙ୍କର ଏଇ ଯେଉଁ ପୂର୍ଣ୍ଣ ବିଶ୍ୱାସ ଗର୍ଗାଚାର୍ଯ୍ୟଙ୍କ ପ୍ରତି, ଆଉ ଗର୍ଗାଚାର୍ଯ୍ୟଙ୍କର କୃପା ନନ୍ଦ ମହାରାଜଙ୍କ ପ୍ରତି, ସେ ତ ଭଗବାନଙ୍କର ନିତ୍ୟ ପରିକର, ଆଉ ସାଧୁ କୃପାର ହିଁ ଏସବୁ ହୁଏ, ସାଧୁର ସାଧୁଙ୍କ ପ୍ରତି ମମତା, ସାଧୁଙ୍କ ପ୍ରତି ପ୍ରୀତି, ସ୍ୱତନ୍ତ୍ର ପ୍ରୀତି, ଏ ଜୀବନର ବହୁତ ବଡ ସ୍ତମ୍ଭ, ପିଲର, ପିଲର ନା ହତଭାଗା ଗୋଟେ ଶବ୍ଦ ନାହିଁ ଓଡ଼ିଆରେ, ଏଇଟା ହତଭାଗାଟା, ସେଥିପାଇଁ ଲେଖିଲେ ଯିବ ଗୋସ୍ୱାମୀ ତାଙ୍କ ସନ୍ଦର୍ଭରେ ବି ସବୁ ଲେଖିଲେ, ପ୍ରାକ୍ତନ ଅପରାଧ ଗୁଡ଼ାକ ରହିଥିବ ସେ ଅପରାଧରେ ବି ଟ୍ରାନ୍ସଫର ହୁଏ କୋଉଠିକି, ଏ ଲାଇଫ କି ଜଣେ ଭକ୍ତି କୋଉଠି ତାର ଅପରାଧରେ ବି ଏ ଲାଇଫ କି ଆସିବ, ସେଥିପାଇଁ ସେ ସାଧୁଗୁରୁ ପ୍ରାକ୍ତନ ଅପରାଧ ଯୋଗୁଁ ଜଣେ ସାଧୁଗୁରୁ ବୈଷ୍ଣବ ପ୍ରତି ଶ୍ରଦ୍ଧା ତାର ଉଦୟ ହବନି, ତା କ'ଣ କରିବ, ପୂର୍ବ ଏ ଜୀବନ ଏ ଜନ୍ମରେ ସେ କିଛି କରିନି, କିନ୍ତୁ ନେକ୍ସଟ ଲାଇଫ ଗୋଟେ କେତେ ଗୋଟେ ଗୋଟେ କମ୍ପ୍ଲେକ୍ସ ଲାଇଫ, ଫିଲୋସଫି ରଖାଯାଇଛି ନା ଦର୍ଶନଟା ନ ରଖି, ତୁମେ କଳ୍ପନା ବୋଲି ମନେ କରିବ ମୁଁ ଏତେ ଠାକୁର ଡାକିଲି, ମୁଁ ତ କେବେ କିଛି ହେଉନି, ମୋର କାହିଁକି ଆସୁନି ଗୁରୁଙ୍କ ପ୍ରତି ବିଶ୍ୱାସ, ନା ପୂର୍ବ ପ୍ରାକ୍ତନ ଅପରାଧ ଥିଲେ ବି ହବ, ପ୍ରମାଣ ଦେଇଦେଲେ ସାଙ୍ଗେ ସାଙ୍ଗେ ଜୀବ ଗୋସ୍ୱାମୀ ଚକ୍ରବାଦୀ ବି ଦେଲେ, ସନ୍ଦର୍ଭରେ ଦେଲେ, ଇଏ ଟିକାରେ ଦେଲେ, ଦିବିତ ବାନର ଏବଳରାମ ଯେତେବେଳେ ରାସ କ୍ରୀଡ଼ା କରୁଥିଲେ ଆସିଲାନି, ଆସିକି ସବୁ ସ୍ତ୍ରୀ ଲୋକମାନଙ୍କୁ ଏ ସରି ଗୋପୀମାନଙ୍କୁ ସବୁ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କଲା, ବଳରାମ ତାକୁ ବଧ କଲେ, ଇଏ ବୁଝିଲା କେମିତି ତାର ଆସିଲା ଦିବିତ ବାନର, ନା ପୂର୍ବରୁ କଣ ଥିଲା, ସେ ସେ ରାମଲୀଳାରେ ଥିଲା, ସେ ରାମଙ୍କୁ ଭଲ ପାଏ ଲକ୍ଷ୍ମଣକୁ ଭଲ ପାଏ, ଦେଖ ସେ ବାନର ଦଳ ବାନର ଦଳରେ ଥିଲା ମାନେ କାହା ସାଙ୍ଗରେ, ହନୁମାନଙ୍କ ଦଳରେ ଥିଲା, ବାନର କଣ ଲଙ୍କାରେ ବାନର ଗେଇଥିଲେ ନା କଣ, ବାନର ସେନା ନା ବାନର ସେନା କାହାର ଦନ, ସୁଗ୍ରୀବ ହନୁମାନ ସବୁ ରାମ ପକ୍ଷ, କିନ୍ତୁ ରାମ ପକ୍ଷରେ ଥିଲେ କଣ ହବ, ଅପରାଧର କାହା କତି କରିଛି, ସାଇନ୍ସ ସବୁ ଲେଖିଦେଇଛନ୍ତି ସେମାନେ ଲକ୍ଷ୍ମଣଙ୍କ ପ୍ରତି କରିଛି, ସେ ଅପରାଧର ରହିଗଲା ସେ ବିଜଟା, ସେଟା ଆସିକି ପୁଣି ଲାଗିଲା ଏଇ ଅବତାରରେ ଏଇ ଜନ୍ମରେ ଲାଗିଲା, ପ୍ରାପ୍ତ ଜନ୍ମରେ ଅପରାଧରେ ବି ଟ୍ରାନ୍ସଫର ହଉଛି, ସେଥିପାଇଁ ସାଧୁଗୁରୁ ବୈଷ୍ଣବ ପ୍ରତି ଜଣେ ମମତା ବି ଆଣିପାରିବନି, ଗୁରୁ ଦୀକ୍ଷା ନେଇଥିବ ଗୁରୁଙ୍କ ପ୍ରତି ମମତା ଆସିବନି, ଦୋଷ ଦର୍ଶନ ହବ, ପ୍ରାକ୍ତନ ଅପରାଧ ରହିଲା ଶୁଦ୍ଧ ବକ୍ତାଙ୍କ ପ୍ରତି, ସାଧାରଣ କଣ କହିବା ଶୁଦ୍ଧ ବକ୍ତାଙ୍କ ପ୍ରତି ଏଇ ଜିନିଷ ଅଛି, ତାର ମୋଟେ ଶ୍ରଦ୍ଧା ବସେଇ ପାରିବନି, ସେ ଯେତେ ଚାହିଁବ ମୁଁ ବସେଇବି, ଖାଲି ମନକୁ କହୁଥିବ ହଁ ସେ ଜଣେ ଶୁଦ୍ଧ ଭକ୍ତ ଏମିତି ଥିଲେ, କିନ୍ତୁ ଅନ୍ତରରେ କେବେ ହେଲେ ସ୍ୱୀକାର କରିପାରୁନଥିବ, ସମସ୍ତ ମାଇକ୍ରୋଫୋନ୍ କହିପାରିବ, ବେଶ ପୂଜାରେ କହିପାରିବ, ଲୋକଙ୍କୁ କହିପାରିବ, କିନ୍ତୁ ହୃଦୟ ଭିତରେ ସେ ବସିପାରିବ, କାରଣ ପ୍ରାକ୍ତନ ଅପରାଧରା ରହିଛି, ଏ ନାରଦ ମୁନିଙ୍କି ଭେଟିଲେ କିଏ ଆମର କଣ ତାଙ୍କ ନା ଦଶରଥ ନାଗର, ନାରଦ ମୁନିଙ୍କୁ ଭେଟିଲେ ସେ ଯୋଉ ଉପସମର ଥିଲା କଣ ତାଙ୍କ ନା ମୃଗାରୀ ବ୍ୟାଧ, ସେ କଣ ସାଧୁବୋଧ କିଛି ଜାଣିଥିଲା ନା, ନାରଦ ମୁନି ତାଙ୍କ ମହିମାଟା କହିଲେ ମୁଁ ଏତେ ବଡ ସାଧୁ ବୋଲି, ତାଙ୍କ ଅପରାଧ ନାହିଁ ବୋଲି ସାଙ୍ଗେ ସାଙ୍ଗେ ମନ୍ତ୍ର ଇଫେକ୍ଟିଭ ହେଇଗଲା, ସାଧୁବାଣୀଟା ହୃଦୟ ଭିତରେ ପ୍ରବେଶ କରିଗଲା, ସାଧୁ କୃପାଟା କଣ, ସାଧୁ କୃପା ଅପେକ୍ଷା କରି ରହିଛି ଗୋଟେ ଜୀବ ଭିତରେ ପ୍ରବେଶ କରିବା ପାଇଁ, ଏ ଚକ୍ର ତାଙ୍କ ଟିକାରେ ଲେଖୁଛୁ, ବାଞ୍ଛା କଳ୍ପତରୁ ଶବ୍ଦ କାହିଁ ଲଗେଇଲା ବୈଷ୍ଣବ ପରମ୍ପରା କ'ଣ, ବାଞ୍ଛା କଳ୍ପତରୁ କମ ବଡ କମ ବଡ ଗୋଟେ ଜିନିଷ ଲାଗିଲା କି, ହେ କୃଷ୍ଣ କରୁଣା ସିନ୍ଧୁ ବୋଲି କହୁଛେ, କିନ୍ତୁ ବୈଷ୍ଣବ କଣ କହୁଛେ, କରୁଣାର ସିନ୍ଧୁ, ଇଏ ବାଞ୍ଛା କଳ୍ପତରୁ, ମାଂସା କଳ ଦେବ ନା କଣ, ଯାହା ତୁ ମାଂସା କରିବ ସେ ଦେଇଦେବେ, ଏତେ ବଡ ଶବ୍ଦ କେମିତି ଲଗେଇଦେବେ, ଏଇଟା କଣ ସେଣ୍ଟିମେଣ୍ଟ, ଲୋକ କଣ ଏ ଭଗବାନ ଭଳିଆ ଗୋଟେ ବାବାଜୀକି ପ୍ରାର୍ଥନା କରୁଛନ୍ତି, ନାଇଁ ନାଇଁ ସେ ବାଞ୍ଛା କଳପତରୁ, ବାଞ୍ଛା କଳପତରୁ ନାଇଁ, ଏତେ ଯାହାର ମହିମା ଅଛି କାହିଁକି କଣ ଆମର ଅସୁବିଧା ହେଉଛି, କାହିଁକି ତାଙ୍କ ପ୍ରତି ଶ୍ରଦ୍ଧା ଆମର ଆସୁନି, ଏଇଟା ଏଇ ଅସୁବିଧା ହେଲା, ସେ ବାଞ୍ଛା କଳପତରୁ କାହିଁ କୁହାଗଲା, ଏଣେ ଲେଖୁଛେ ଆମେ କୃଷ୍ଣ କୃପା ଶ୍ରୀମୂର୍ତ୍ତି, ହିଜ୍ ଡିଭାଇନ୍ ଗ୍ରେସ୍, କୃଷ୍ଣ କୃପା ମୂର୍ତ୍ତି ଧରିକି ଆସିଛନ୍ତି, ଆମ ଟର୍ମ ଏଗୁଡ଼ାକ ନା ଆଉ କୃଷ୍ଣଙ୍କର କୃପାଟା କୋଉଠି ଦେଖିବ, କୃଷ୍ଣଙ୍କର ଯୋଉ କୃପାଟା ଜାଣିବ କେମିତି, କୃଷ୍ଣ କୃପା ଶୁଦ୍ଧ ଭକ୍ତ ବା, ଆଉ କୃଷ୍ଣ କୃପା କଣ, ଆଉ କଣ ବୁଝୁଛ ତୁମେ, କୃଷ୍ଣ କୃପା ମାନେ କଣ, ଆଉ କଣ ତ ଭାବୁଛ କି କୃଷ୍ଣ ଆଉ ଗୋଟେ ତୁମକୁ ହଉଛି ଗଳେ ପକେଇବ ନା କଣ ମୁଣ୍ଡ ଉପରେ, କୃଷ୍ଣ କୃପା ଶ୍ରୀମୂର୍ତ୍ତି ମାନେ କଣ, କୃଷ୍ଣଙ୍କର କୃପା ମୂର୍ତ୍ତି ଧାରଣ କରିକି ଆସିଛନ୍ତି ଏଇ ସାଧୁ ଗୁରୁ ପରମ୍ପରା ଆଚାର୍ଯ୍ୟ ମାନେ, କୃଷ୍ଣ କୃପାଙ୍କର ମୂର୍ତ୍ତି, କୃପାଟା ଯୋଉ ଭଗବାନଙ୍କର କୃପାଟା କେମିତି ବୁଝିବ ତାଙ୍କରି ପାଖରୁ, ତାଙ୍କ ଶିକ୍ଷାରୁ, ତାଙ୍କ ଜୀବନରୁ, ଆଉ କୃପାକୁ କିଛି ବୁଝିବାକୁ ଚେଷ୍ଟା କରନି, ତୁମେ ତୁମେ ଆମେ ତଟସ୍ଥ ଶକ୍ତିର ଅଛେ, ମାୟା ଶକ୍ତିର ଅଛେ, କଣ ବୁଝିପାରିବେ, ତାଙ୍କୁ କିଛି ବୁଝିପାରିବେ, ସେ ହେଲେ କୃଷ୍ଣ କୃପା ଶ୍ରୀମୂର୍ତ୍ତି, ଆଉ ସେ କୃପା କୃପାଟାକୁ ଆମେ ହୃଦୟ ରଖିପାରୁନା, ଆଉ କଣ ମିଳିବ, ଆଉ ଏଣେ କୃପାକୁ ହୃଦୟ ରଖିପାରୁନେ, କୃପା ମୂର୍ତ୍ତି ଏଣେ କଣ କହୁଛେ, ମତେ କୃପା କର, ଏଇ କୃଷ୍ଣ କୃପା ଶ୍ରୀମୂର୍ତ୍ତି ଯିଏ, ସେ କୃଷ୍ଣ କୃପା ମୂର୍ତ୍ତି ଧରିକି ଆସିଛନ୍ତି, କାରଣ ଆମେ ତାଙ୍କ କାହିଁକି ନା ମାଣ୍ଡ କଥା କାହିଁ ମାନେ ହେଉଛୁ, କାହିଁ ତାଙ୍କ କଥାଟା ମାନେ ହେଉଛୁ, କାହିଁ କହିଲେ ଗୁରୁମୁଖ ପଦ୍ମ ବାକ୍ୟ ବୋଲି, ଯଦି ଗୁରୁ ଜଣେ ଏମିତି ଇଣ୍ଟେଲିଜେଣ୍ଟ ପର୍ସନ୍ ତାଙ୍କ ମନରୁ କିଛି କହୁଛନ୍ତି ବା ତାଙ୍କର କିଛି ଯୋଗ୍ୟତା ଅଲଗା ଯୋଗ୍ୟତା ଅଛି, ବହୁତ ପାଠ ପଢିଛନ୍ତି ଶାସ୍ତ୍ର ପଢିଛନ୍ତି, ସେ ଗୋଟେ ଭଲ ମନ୍ଦ କଣ କହିଦେବେ, ସେ କଥାଟା ମୁଁ ମାନିବି, ସେମିତି ଦୃଷ୍ଟି ଆମେ ମାନୁନେ, ଆମେ ମାନୁଛେ କଣ, ଏ କୃଷ୍ଣ କୃପା ଶ୍ରୀମୂର୍ତ୍ତି, ସେ ତାଙ୍କ ମୁଖ ପଦ୍ମ ବାକ୍ୟ, ସେ ତ କୃଷ୍ଣ କୃପା ମୂର୍ତ୍ତି ଧାରଣ କରିକି ଆସିଛନ୍ତି, ଆଉ ମୋର କଲ୍ୟାଣ ନିମିତ୍ତ, ଆଉ ମୋର ଯେଉଁଥିରେ କଲ୍ୟାଣ ହବ ସେ ଜାଣିଛି, ଆମ ଭିଜନଟା ହଉଛି ଏଇଭଳିଆ, ଗୌଡ଼ ଭିଜନଟା ଗୌଡ଼ ସିଦ୍ଧାନ୍ତ ଯୋଉ ରହିଛି, ଏତେ ସୁନ୍ଦର ସିଦ୍ଧାନ୍ତ, କଣ ଶାସ୍ତ୍ର ବେଶୀ ଶାସ୍ତ୍ର କଣ, ବହୁ ଶାସ୍ତ୍ର ତ ଅଛନ୍ତି ଆଲୋଚନା କଲେ ଭଲ, ଯେ କୃଷ୍ଣ କୃପା ଧରିକି ଆସିଛନ୍ତି ସେ କଣ କାହାକୁ ଘୃଣା କରିବେ, ସେ ଜଣକୁ ଆଦର କରିବା, ଜଣକୁ ଫୋପାଡ଼ି ଦେବେ, ଏଟା କରି କରି ଜୀବର ଅନାଦର ଆସୁଛି କାହା ପ୍ରତି, ସାଧୁ ପ୍ରତି। ତାଙ୍କର ସବଳ କୃପା ଦେବା ପାଇଁ ରେଡ଼ି ଅଛନ୍ତି। ଯାହାର ଅପରାଧ ରହିଲା ଏଟା ଜୀବ ତରଫରୁ, ସେ ଜୀବ ଯେତେବେଳେ କୃପା ପାଇପାରୁନି, ଗୁରୁଦେବ ସେଟା କୁହନ୍ତି ଶହ ଶହ ବାର କହିଲେ ବି ଆମର ଗୁରୁବା ଅପରାଧ ହବ, ଗୁରୁଙ୍କୁ ମନୁଷ୍ୟ ବୁଦ୍ଧି ହବ, କାରଣ ପ୍ରାକୃତ ମନଟା ଆଉ ସେ ତ ଅସୁବିଧା ହେଉଛି, ଅବଷ୍ଟାକଲ ସେଗୁଡ଼ାକ ହେଇଯାଉଛି। ଆଉ ଆମର ଭଗବତ ପ୍ରାପ୍ତିରେ, ଏ କୃପା ପ୍ରାପ୍ତିରେ ଆମର ଏଗୁଡ଼ାକୁ ସବୁ ପ୍ରତିବନ୍ଧକ ହେଇଯାଉଛି। ଗୁରୁଙ୍କର ବ୍ୟବସ୍ଥା, ଗୁରୁଙ୍କର ମନ୍ଦିର, ଗୁରୁଙ୍କର ସବୁ ଯାହା ଗୁରୁଙ୍କ ସମ୍ବନ୍ଧିତ ବସ୍ତୁ, ଆଚାର୍ଯ୍ୟଙ୍କ ସମ୍ବନ୍ଧିତ ବସ୍ତୁ, ତାକୁ କେବେ ଜଡ ବୋଲି ବିଚାର କରାଯିବ ନାହିଁ। ସବୁ ଚିନ୍ମୟ, ସବୁ ଚିନ୍ମୟ, କାରଣ ମଣିଷ ତା ବ୍ୟବସ୍ଥା କରି କିଛି କରେ, ଆଉ ଗୁରୁ ଶୁଦ୍ଧ ଭକ୍ତ ଭଗବାନଙ୍କ ବ୍ୟବସ୍ଥାରେ ସେ ଆସିଛନ୍ତି, ଭଗବାନଙ୍କ ବ୍ୟବସ୍ଥାରେ ଚାଲିଛନ୍ତି। ସବୁ କୃଷ୍ଣଙ୍କର ଆରେଞ୍ଜମେଣ୍ଟ, ତାଙ୍କୁ ଯଦି ଆମେ ନ ବୁଝିପାରିଲେ, ତାଙ୍କୁ ନ ଜାଣିପାରିଲେ, ତାଙ୍କର ବାଣୀର ଉପାସକ ନ ହେଇପାରିଲେ, ଆଉ କ'ଣ ନନ୍ଦ ମହାରାଜ ଭଗବାନ କୃଷ୍ଣଙ୍କୁ ପାଇଛନ୍ତି, ଦେଖିଛନ୍ତି କୃଷ୍ଣଙ୍କର ଅଲୌକିକ କର୍ମ, କିନ୍ତୁ ଗର୍ଗାଚାର୍ଯ୍ୟଙ୍କର ବଚନ ଉପରେ ତାଙ୍କର କେତେ ବଡ଼ ପ୍ରଭାବ ତାଙ୍କ ହୃଦୟରେ ପଡ଼ିଛି। ସେ ସେଇଟା ହିଁ ବଡ଼ ଦୃଢ଼ ଭାବରେ କହୁଛି, ନାଇଁ ନାଇଁ ଗର୍ଗାଚାର୍ଯ୍ୟ ଏଇଟା କହିଛି, ମୋ ପୁତ୍ର ଭଗବାନ ନୁହନ୍ତି, ନାରାୟଣ ସମ ଗୁଣେ, ନାରାୟଣଙ୍କର ସମଗୁଣ, ନାରାୟଣ ଆବେଶ ହେତୁ ମୋ ପୁତ୍ର ସେମିତି ନୁହନ୍ତି। ଗୁରୁ ବାକ୍ୟରେ ବିଶ୍ୱାସ ଆସୁନି, ଆଚାର୍ଯ୍ୟ ବାକ୍ୟରେ ବିଶ୍ୱାସ ଆସୁନି, ବଞ୍ଚିବାଟା କଷ୍ଟ ହେଇଯିବ। ଆଜି ଆଜି ଯେଉଁମାନେ ଯେତେ ଦିନ ପଡ଼ିକି ରହିଛନ୍ତି ଭକ୍ତି ଯୁଗରେ, ବହୁତ କଷ୍ଟ ଝଡ଼ ଝଞ୍ଜା ସହିକି ସେମାନେ କେବଳ ଜଣଙ୍କୁ ଦେଖି, କାହାକୁ, ଗୁରୁଙ୍କର ବାକ୍ୟକୁ, ଗୁରୁଦେବ କହିଛନ୍ତି ଏଇଟା, ସେଇଟାକୁ ସେ ଭୁଲିଗଲା। ଯଦି କେବଳ ଗୋଟେ ଜିନିଷ ତୁମେ ଭୁଲିଯିବ, ଗୁରୁଦେବ କହିଛନ୍ତି ଏଇଟା ମୋ ପାଇଁ, ସେତିକି ଭୁଲିଗଲା, ଆଉ ସବୁ ତୁମ ପାଇଁ ଅନ୍ଧାର। ଦେଖ ତୁମ ପରୀକ୍ଷା କରି, ତୁମେ ଭଜନ କର, ତୁମେ କେଉଁଠି ରୁହ, କୁଆଡ଼େ ଯାଅ, ସବୁ ତୁମକୁ ଅନ୍ଧାର ଲାଗିବ। ଆଉ ଜଣଙ୍କର ସବୁ ସାଇଡ୍ ନେଗେଟିଭ୍ ଅଛି, ସେ ଗୋଟେ ଜିନିଷକୁ ଧରିଛି, ମୋର ଗୁରୁଙ୍କର, ଗୁରୁଦେବ କହିଛନ୍ତି ଏଇଟା, ସେ ଖାଲି ଏଇଟା ବିଶ୍ୱାସ କରୁଛନ୍ତି, ଗୁରୁଦେବ କହିଛନ୍ତି, ମୁଁ ସେତିକି ମାନିବି। ସେ ନ କରିପାରୁଥିଲେ ବି ସେ ବଞ୍ଚିକି ଚଢ଼ାଇଯିବ। ବାଣୀର ଉପାସକ ଆମେ ନା, ସେ ବାଣୀଟାକୁ ଆଗେ ପ୍ରଥମେ ହୃଦୟ ଭିତରେ ଧରିବାକୁ ପଡ଼ିବ। ଆଉ ସିଏ ହିଁ ଆମର କଲ୍ୟାଣ ପାଇଁ ହିଁ ଏ କଥା କହୁଛନ୍ତି। ଏଇଟା ଗୁରୁ ଉପାସନା, ବାଣୀର ଗୁରୁବା ଉପାସନା ବାଣୀରୁ ଆରମ୍ଭ ହୁଏ। ଶ୍ରୋତବାଣୀ, ଶ୍ରୋତବାଣୀ ଆମେ ଯେଉଁ ଶୁଣୁଛେ, ଶ୍ରୋତବାଣୀଟା ଏଇ ଗୁରୁ ପରମ୍ପରା ମାଧ୍ୟମରେ ଗୁରୁଙ୍କର ମୁଖ ବିଗଳିତ ହେଇକି ଆସୁଛି। ସେଇଟା ଆମ ହୃଦୟ ଭିତରେ ଏକ ସ୍ୱତନ୍ତ୍ର ଉପାସନାର ସ୍ଥାନ ସୃଷ୍ଟି କରିବ, ଆମେ ଉପାସକ ହବା। ବାଣୀରେ ଉପାସକ ନ ହେଇପାରିଲେ କେମିତି ହବ? ନନ୍ଦ ମହାରାଜ ବ୍ରଜବାସୀମାନଙ୍କୁ ବୁଝେଇ ଦେଲେ, ଦେଖ ସେ ଭଗବାନ ନୁହନ୍ତି ମୋ ପୁତ୍ର, କେବେ ବି ଈଶ୍ୱର ନୁହନ୍ତି। ଆଉ ମୋତେ ଗର୍ଗାଚାର୍ଯ୍ୟ କହିଛନ୍ତି ବାରବାର ଆଶୀର୍ବାଦ କରିବ, ନାରାୟଣଙ୍କର ସମ ଗୁଣ। ବ୍ରଜବାସୀମାନେ ପଚାରନ୍ତି, ନନ୍ଦ ବାବା ତୁମକୁ କହିଥିଲେ ନା ଆଉ କାହା ଦ୍ୱାରା ତୁମକୁ କହିଥିଲେ? କହିଲେ ନା ଇତି ଅଧା ମାଂ, ଅଧା ମାନେ କଣ, ସାକ୍ଷାତ ମୋତେ ସାକ୍ଷାତ କହିଥିଲେ ଗୋଶାଳାରେ, ନାମକରଣ ବେଳେ ମୋତେ ସିଧା କହିଥିଲେ ଏ କଥା, ଅଧା ଲଗଉଛନ୍ତି। ଇତି ଅଧା ମାଂ ସମାଦେଶ୍ୟ, ସମ୍ୟକ ଭାବରେ ଆଦେଶ ଦେଇଥିଲେ। ଗର୍ଗେଚସ୍ୱ ଗୃହମଗତ, ଗର୍ଗାଚାର୍ଯ୍ୟ ତାଙ୍କ ଗୃହ ଗୃହମଗତ, ଅର୍ଥାତ୍ ମଥୁରାକୁ ଗଲେ, ଯେଉଁଠି ତାଙ୍କ ଆଶ୍ରମ ରୁହନ୍ତି। ଆଉ ମୁଁ ସେଇଦିନ ଗୋଟିଏ ଜିନିଷ ବିଚାର କରିଛି, ଆଚ୍ଛା କୃଷ୍ଣ ଏତେ ଅଦ୍ଭୁତ କର୍ମ କରୁଥିଲେ, ନନ୍ଦଙ୍କର ମନରେ ଟିକେ ଅଲଗା ଜିନିଷ କିଛି ଆସୁନଥିଲା, କେବଳ ଗୋଟିଏ କଥା ଆସୁଥିଲା, କେଉଁଟା, ନାରାୟଣଙ୍କର ଇଏ ଅଂଶ, ନାରାୟଣ ଆବେଶ ହେଉଛନ୍ତି, କେବେ ତାଙ୍କ ମନକୁ ବିଚଳିତ କରୁନି। ଏଇଟା କେଉଁଥିପାଇଁ ହଉଥିଲା ନା, ଗର୍ଗାଚାର୍ଯ୍ୟଙ୍କର ବାଣୀର ବିଶ୍ୱାସ ପାଇଁ। ଏଠି କହିଲେ ମନେ ନାରାୟଣ ସ୍ୟାଂସମ କୃଷ୍ଣମ ଅକ୍ଲିଷ୍ଟ କାରଣ, ମୁଁ ସେଇଦିନ ଜାଣିପାରୁଛି ଗର୍ଗମନେ ସାକ୍ଷାତ ଭାବରେ ମୋତେ ଏଇ ରୂପ ଜଣାଇଥିଲେ, ଏଇ ଭାବରେ ଜଣାଇଥିଲେ, ନିଜ ଗୃହକୁ ଗମନ କଲା ପରେ ଏ ସୁଖକାରୀ ବାଳକ ନାରାୟଣଙ୍କର ସତ୍ୟାବେଶ ଅବତାର, ମାଧୁର୍ଯ୍ୟପର ଭକ୍ତଗଣ କୃଷ୍ଣଙ୍କର ଐଶ୍ୱର୍ଯ୍ୟ ଦେଖି ମଧ୍ୟ ପ୍ରେମାଧିକ ଅବସ୍ଥିତ ତାହାଙ୍କୁ ଈଶ୍ୱର ବୁଦ୍ଧି କରନ୍ତି ନା। ଏଠି ତାଙ୍କର ବ୍ୟାଖ୍ୟାରେ ଲେଖିଲି ଯେ ମାଧୁର୍ଯ୍ୟପର ଭକ୍ତ ସେ କୃଷ୍ଣଙ୍କର ଈଶ୍ୱରତ୍ୱ ଦେଖିଲେ ବି ସେ ମାନିବେ, ସେ ମାଧୁର୍ଯ୍ୟପର ଭକ୍ତ ନା। ତାଙ୍କର କୃଷ୍ଣଙ୍କର ଐଶ୍ୱର୍ଯ୍ୟ ଦେଖି ମନେ ହୁଏ ସେ ମୋର ପୁତ୍ର, ମୋର ପୁତ୍ର ହିଁ କଣ କୌଣସି ଐଶ୍ୱର୍ଯ୍ୟ ହେବେ, ଅର୍ଥାତ୍ ଅଂଶ ତତ୍ ସତ୍ୟା ବେଶୀ ନ ମାନ୍ୟ ବିତର୍କୟାମି। ଆଚ୍ଛା ଆଚ୍ଛା, ଶୁକପଦେବ ଏଇଟା ଲେଖିଥିଲେ ଯେ କହିଲେ ତସ୍ୟାଂଶ ତସ୍ୟ ଅଂଶସ୍ୟ ଅଂଶ ଯେଉଁ ଲେଖିଲେ ସେଠି ଚକ୍ର ବ୍ୟାଖ୍ୟା କଲେ ଯେ ମୁଁ ସେଇଦିନରୁ ବର୍ଗାଚାର୍ଯ୍ୟ କହିବା ଦିନରୁ ହିଁ ମୁଁ ଗୋଟିଏ କଥା କେବଳ ମାନି ମାନିକି ଚାଲୁଛି, କ'ଣ କୃଷ୍ଣ ହେଉଛନ୍ତି ନାରାୟଣଙ୍କର ସତ୍ୟାବେଶ, ନାରାୟଣ ଶକ୍ତି ଆବେଶ କରି କୃଷ୍ଣ ଦେହରେ ପ୍ରବେଶ କରୁଛନ୍ତି। ବାସ୍ ଗର୍ଗାଚାର୍ଯ୍ୟଙ୍କର ବଚନ, ଏଇଟା ବାଣୀ ଉପାସନା। ସେଥିପାଇଁ ଆମକୁ ଜୀବନ ବହୁତ ସ୍ୱଳ୍ପ ସମୟ, ବହୁତ ବାଟା ବି ଆମକୁ ଯିବାର ଅଛି, ପଥ ବି ଅଗମ୍ୟ ଆଉ ବହୁତ ଗଭୀର ଭକ୍ତି, କିନ୍ତୁ ଆମକୁ ସରଳ ସୂତ୍ରରେ ଯିବାକୁ ପଡ଼ିବ। କେବଳ ଗୁରୁ ଶୁଦ୍ଧ ଭକ୍ତଙ୍କର ବାଣୀ, ତାଙ୍କ ପ୍ରାର୍ଥନା, ତାଙ୍କର ସେବା, ତା ଏତିକି ଏମିତି କଣ୍ଟିନ୍ୟୁ କରିବା ସବୁ ଜିନିଷ ସବୁ ପରଫେକ୍ସନ, ସେତେବେଳେ ଆମକୁ ନବା କଥା ସେ ନେବେ। ଆମେ ଜଣଙ୍କ ପଛରେ ଯାଉଛେ, ଆଗ ଲୋକ ଯେତେବେଳେ ଆମକୁ ନେଲା ସେତେବେଳେ ଯିବା ନା, ଆଉ ଆମେ ରାସ୍ତା ଦେଖିନେ ଆଉ ସେତେବେଳେ ନେଇ ଆମକୁ ନେଇକି ଯିବେ, ଯେଉଁଠି ଛାଡ଼ିଦେବେ ବାବା ଏଠର ଦେଖି ପର ଜନ୍ମରେ, ଆମେ ସେ ଅପେକ୍ଷା କରିବାକୁ ପଡ଼ିବ। ସେଥିପାଇଁ ଗୋଟିଏ ପଦରେ ଆମ ରିଲେସନ୍ସିପ୍କୁ ଆମେ ଏଷ୍ଟାବ୍ଲିଶ୍ କରୁଛେ, ଚକ୍ଷୁଦାନ ଦିଲା ଦେଇ ଜନ୍ମେ ଜନ୍ମେ ପ୍ରଭୁ, ସେ ଜନ୍ମେ ଜନ୍ମର ସେ ପ୍ରଭୁ ରହିଲେ ସେ ବାଣୀ ଉପାସନାଟା ସେଠୁ ସୃଷ୍ଟି ହବ। ତାଙ୍କୁ ତାଙ୍କର ବାଣୀକୁ ଆମେ ବୁଝି ନପାରିବେ, ଜନ୍ମ ଜନ୍ମ ତାଙ୍କୁ ଆଉ ସ୍ୱୀକାର କରିପାରିବେ କି ଗୁରୁ ବୋଲି। ଠିକ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରୀ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦ।